ତେଣୁ ଆମେ ଗତକାଲି ଚତୁର୍ଥ ଅଧ୍ୟାୟ ପର୍ଯ୍ୟନ୍ତ କଥା କରୁଛ, ତୃତୀୟ ଅଧ୍ୟାୟ ଶେଷ ହୋଇଥିଲେ, ଚତୁର୍ଥ ଅଧ୍ୟାୟ ଆରମ୍ଭ ହେଉଥିଲେ, କିଭଳି ବର ମାଗିଥିଲେ ହିରଣ୍ୟକଶିପୁ, ତୃତୀୟ ଅଧ୍ୟାୟ ବର୍ଣ୍ଣନା କରାଯାଇଛି। ଆମେ କାଲି ଆଲୋଚନା କରୁଥିଲେ, ଦିନରେ ମରିବେ ନାହିଁ କି ରାତିରେ ମରିବେ ନାହିଁ, ଅସ୍ତ୍ରରେ ମରିବେ ନାହିଁ, ଶସ୍ତ୍ରରେ ମରିବେ ନାହିଁ, ଜୀବନ୍ତ ବସ୍ତୁ ଦ୍ୱାରା ମରିବେ ନାହିଁ, ମୃତ ବସ୍ତୁ ଦ୍ୱାରା ମରିବେ ନାହିଁ। ଏହିଭଳି ଭାବରେ ଅନେକ ବର ସେ ଗ୍ରହଣ କଲେ, ସେ ଭାବିଲେ ଆଉ ମୃତ୍ୟୁବରଣ କରିବେ ନାହିଁ, ଏବଂ ବହୁତ ପ୍ରକାର ଦକ୍ଷତା ସେ ପ୍ରାପ୍ତ ହେବା ପାଇଁ ବର ମାଗିଥିଲେ, ଯୋଗ ସିଦ୍ଧି ଇତ୍ୟାଦି, ତାଙ୍କ ସହିତ କେହି ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ। ଏହିଭଳି ଭାବରେ ସମସ୍ତ ବର ପ୍ରାପ୍ତ ହୋଇ ବହୁତ ଆନନ୍ଦରେ ସେ ବର୍ତ୍ତମାନ ବ୍ରହ୍ମାଙ୍କୁ ପ୍ରଣାମ କରି ସେ ଫେରୁଛନ୍ତି। ବ୍ରହ୍ମାଜୀ କହୁଛନ୍ତି ଯେ ତାତେ ମେ ଦୁର୍ଲଭା ପୁଂସା ଜାନ ବ୍ରଣିଷେ ବରାନ୍ ମମ ତଥାପି ବିତରାମଙ୍ଗ ବରାନ୍ ଯଦ୍ୟପି ଦୁର୍ଲଭା। ଏ ତାତ ଏ ବର୍ଷ ଇମେ ଦୁର୍ଲଭା, ଏ ଯେଉଁ ତୁମେ ମାଗିଲ ବର ସବୁ ଦୁର୍ଲଭ, କେହି ପ୍ରାପ୍ତ ହୋଇପାରିବେ ନାହିଁ, କିନ୍ତୁ ଜାନ ବ୍ରଣିଷେ ବରାନ୍ ମମ ତୁମେ ଯାହା ମୋତେ ମାଗିଲ ବର ମାଗିଲ, କିନ୍ତୁ ତଥାପି ବିତରାମି ତଥାପି ମୁଁ ତୁମକୁ ପ୍ରଦାନ କରିବି ଅଙ୍ଗ। ଏଠି ପ୍ରଥମେ କହିଲେ ତାତ, ତାପରେ କହିଲେ ପୁଣି ଅଙ୍ଗ। ହିରଣ୍ୟକଶିପୁ ଉପରେ ବହୁତ ପ୍ରୀତ ହୋଇଯାଇଛନ୍ତି, ସେ ନିଜର ପୁତ୍ର ବୋଲି ଜ୍ଞାନ ପ୍ରକୃତରେ ସେ ତାଙ୍କ ସମସ୍ତଙ୍କୁ ପ୍ରଦାନ ସୃଷ୍ଟି କରୁଛନ୍ତି, ପିତା ଭଳି ସବୁ ସୃଷ୍ଟି କରୁଛନ୍ତି। ପିତା ହମସ୍ତ ଜଗତ ମାତା ଧାତା ପିତାମହ ଭଗବାନ ଯେଉଁଭଳି ଭାବରେ ସମସ୍ତଙ୍କ ପିତା, ବ୍ରହ୍ମା ସେଭଳି ଭାବରେ ସୃଷ୍ଟିକର୍ତ୍ତା, ସେ ସମସ୍ତଙ୍କର ସେ ପିତା। ବ୍ରହ୍ମାଙ୍କୁ କୁହାଯାଏ ପିତାମହ ଏବଂ ଭଗବାନଙ୍କୁ କୁହାଯାଏ ପ୍ରପିତାମହ। ଭଗବାନ ବ୍ରହ୍ମାଙ୍କ ଠାରୁ ସମସ୍ତେ ସୃଷ୍ଟି ହେଉଛନ୍ତି, ତେଣୁ ସେହି ହିସାବରେ ତାଙ୍କୁ ପୁତ୍ର ବୋଲି ସମ୍ବୋଧନ କରୁଛନ୍ତି। ଏବଂ ଦ୍ୱିତୀୟ ଥର ମଧ୍ୟ କହୁଛନ୍ତି ବିଦ୍ରାମି ଅଙ୍ଗ, ଅଙ୍ଗ କହିଲେ ଆମର ଶରୀରର ଯେମିତି ଅଙ୍ଗ, ଅତ୍ୟନ୍ତ ପ୍ରିୟ ବ୍ୟକ୍ତିକୁ ଏହି ସମ୍ବୋଧନ କରାଯାଏ, ଅଙ୍ଗ ସମ୍ବୋଧନ କରାଯାଏ। ଏଥିରୁ ଜଣାପଡ଼ୁଛି ଯେ ବ୍ରହ୍ମା ତାଙ୍କ ପ୍ରତି କୌଣସି ବିଦ୍ୱେଷ ନଥିଲା, ହିରଣ୍ୟକଶିପୁ ପ୍ରତି ବହୁତ ପ୍ରୀତ ହୋଇଯାଇଥିଲେ, ତା ଉପରେ ନିଜର ଶରୀରର ଅଙ୍ଗ ବୋଲି ତାକୁ ସମ୍ବୋଧନ କରିଛନ୍ତି। ତଥାପି ବିଦ୍ରାମୀ ଅଙ୍ଗ ବରାଣ ଯଦ୍ୟପି ଦୁର୍ଲଭା, ଦୁର୍ଲଭ ଶବ୍ଦ ମଧ୍ୟ ଦୁଇଥର ବ୍ୟବହାର କରାଯାଇଛି, ଏଇଟା ସାଧାରଣତଃ କେହି ପ୍ରାପ୍ତ ହୋଇପାରନ୍ତି ନାହିଁ, କିନ୍ତୁ ବ୍ରହ୍ମା ସେ ପ୍ରଧାନ କୃଷ୍ଣ ବହୁତ ଅତ୍ୟନ୍ତ ପ୍ରୀତ ହୋଇଯାଇଛନ୍ତି ହିରଣ୍ୟକଶିପୁ ଉପରେ। ତେଣୁ ବାବାଚୁ ଶ୍ରୀ ପ୍ରଭୁପାଦ ମହାରାଜ କହୁଛନ୍ତି ଯେ ଜଡ଼ଜାଗତିକ ବରଗୁଡ଼ିକୁ ଠିକ୍ ବର ବୋଲି କୁହାଯାଏ ନାହିଁ, କେହି ଯଦି ଅଧିକରୁ ଅଧିକ ଭୋଗ ପ୍ରାପ୍ତ ହୁଏ ତାହେଲେ ସେହି ବର ଅଭିଶାପରେ ପରିଣତ ହୋଇପାରେ। କାରଣ ଏହି ଜଗତରେ ଐଶ୍ୱର୍ଯ୍ୟ ଲାଭ ପାଇଁ ଯେପରି ଅତ୍ୟଧିକ ଶ୍ରମ ଓ ପ୍ରୟାସର ଆବଶ୍ୟକତା ହୁଏ, ସେହିପରି ସେଗୁଡ଼ିକ ସମ୍ଭାଳି ରଖିବା ପାଇଁ ତତ୍ୟଧିକ ପ୍ରୟାସର ପ୍ରୟୋଜନ ହୁଏ। ବହୁ ଧନ ପାଇଗଲା ପରେ ମଧ୍ୟ କେମିତି ତାକୁ ସମ୍ଭାଳିକି ରଖିବା, ଯଦି ଅଳଙ୍କାର ପିନ୍ଧିକରି ଯିବେ ତାହେଲେ ଚୋର ଭୟ ଅଛି, ଚୋର ନେଇଯିବ, ବ୍ୟାଙ୍କ ରଖିବାକୁ ପଡ଼ିବ, ବ୍ୟାଙ୍କ ପୁଣି ଯିବାକୁ ପଡ଼ିବ, ପ୍ରତି ମାସରେ କ'ଣ ହେଲା କ'ଣ ନାହିଁ। ତେଣୁ ଦୁର୍ଲଭାନ ଶବ୍ଦଟି ସୂଚାଉଛି ଯେ ଏପରି ବର ଗ୍ରହଣ କରିବା ଉଚିତ ନୁହେଁ ଯାହା ଶାନ୍ତିପୂର୍ଣ୍ଣ ଭାବେ ଭୋଗ କରାଯାଇପାରିବ ନାହିଁ। ଭକ୍ତି ଏଭଳି ବସ୍ତୁ, ଭକ୍ତି କରିବା ପାଇଁ ବା ଭକ୍ତି ପ୍ରାପ୍ତ ହେବା ପାଇଁ ବହୁତ ଆବଶ୍ୟକତା ନାହିଁ, ଯୋଗ୍ୟତାର ଆବଶ୍ୟକତା ନାହିଁ। ଆମେ ଯଦି ଚିନ୍ତା କରିବା ଆମର ଯଦି ଯୋଗ ସିଦ୍ଧି ଥାଆନ୍ତା, ଆମେ ଯାହା ଚାହିଁବା ତାହା କରିପାରିବା, ତାହେଲେ ଆମେ ବହୁତ ଆନନ୍ଦରେ ଭଗବାନଙ୍କୁ ଭକ୍ତି କରିପାରିବା, ନା ତା ନୁହଁ। ଭକ୍ତି କରିବା ପାଇଁ କୌଣସି ଆବଶ୍ୟକତା ନାହିଁ, ଯେକୌଣସି ପରିସ୍ଥିତି ଅହେତୁକି ଅପ୍ରତିହତା ଜଣେ ମୂର୍ଖ ବ୍ୟକ୍ତି ଅଛି ସିଏ ମଧ୍ୟ ଭକ୍ତି ଆଚରଣ କରିପାରିବ, ଜଣେ ବିଦ୍ୱାନ ବ୍ୟକ୍ତି ଅଛି ସିଏ ମଧ୍ୟ ଭକ୍ତି ଆଚରଣ କରିପାରିବ, ଜଣେ ବୃଦ୍ଧ ବ୍ୟକ୍ତି ସିଏ ମଧ୍ୟ କରିପାରିବ, ଜଣେ ଯୁବ ଛୋଟ ପିଲା ମାତୃଗର୍ଭରେ ମଧ୍ୟ ସେ ଭକ୍ତି ଆଚରଣ କରିପାରିବ। ତେଣୁ ଭଗବାନଙ୍କର ଭକ୍ତି କରିବା ପାଇଁ କୌଣସି ବହୁତ ବିଶେଷ ଯୋଗ୍ୟତାର ଆବଶ୍ୟକତା ନାହିଁ। ହିରଣ୍ୟକଶିପୁ ଏତେ ପରିଶ୍ରମ କଲେ 36,000 ବର୍ଷ କାଳ ସମୟ ନଷ୍ଟ କରିଦେଲେ କହିବାକୁ ଗଲେ ଚଳିବ। 36,000 ବର୍ଷ ସେତିକି ସମୟ ଯଦି ସେ ଭଗବାନଙ୍କର ନାମ କୀର୍ତ୍ତନ କରିଥାନ୍ତେ, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ, ଗର୍ଭଧାନ କରିଥାନ୍ତେ। ଆଉ ସେ ଭଗବାନଙ୍କ ଲୀଳା କାହିଁକି ନା ଆମର ରହିଛି, ଉଦାହରଣ ରହିଛି। ଖଟ୍ଟୁଆଙ୍କ ମହାରାଜ ଗୋଟିଏ ମୁହୂର୍ତ୍ତରେ ଭଗବାନ ଧ୍ୟାନ କରି ସେ ଭଗବାନ ପ୍ରାପ୍ତ ହେଲେ, କିନ୍ତୁ ଏତେ ତପସ୍ୟା କରି କଠୋର ତପସ୍ୟା, କେତେ ନିଜ ଶରୀରକୁ କଷ୍ଟ ଦେଲେ, ଏତେ ବର୍ଷ କାଳ କଟେଇଲେ, କିନ୍ତୁ ଫଳରେ ଯାହା ପାଇଲେ ସେ ବହୁତ ଭାବୁଥିଲେ, ବହୁତ ଆନନ୍ଦିତ ହୋଇଯାଇଥିଲେ। ଯାହା ତାଙ୍କର ମନୋବାଂଛା ଥିଲା ସବୁ ପୂର୍ଣ୍ଣ ହୋଇଗଲା, ଯାହା ଚାହିଁବେ ତାହା ମିଳିଯିବ, କିନ୍ତୁ ଅନ୍ତିମରେ ସେସବୁ ତାଙ୍କୁ ବିଶେଷ ସାହାଯ୍ୟ କଲାନି, ତାଙ୍କର ଧ୍ୱଂସର କାରଣ ହେଲା। ତେଣୁ ତାପରେ ଶ୍ଳୋକରେ କହୁଛନ୍ତି ଯେ ତତୋ ଜଗାମ ଭଗବାନ ଅମୋଘ ଅନୁଗ୍ରହ ବିଭୁ ପୂଜିତ ଅସୁରବର୍ଜୀର୍ଣ୍ଣ ସ୍ତୁୟମାନ ପ୍ରଜେଶ୍ୱରୀ। ତାପରେ କ'ଣ ହେଲା, ଏକଥା ଶୁଣୁଛନ୍ତି ନାରଦ ମୁନି କହୁଛନ୍ତି ଯୁଧିଷ୍ଠିର ମହାରାଜଙ୍କୁ, ତାଙ୍କର ବହୁତ ଆଗ୍ରହ ରହୁଛି ଶୁଣିବା ପାଇଁ କ'ଣ ହେଲା, ତାପରେ କ'ଣ ହେଲା, ତାପରେ କ'ଣ ହେଲା। ତେଣୁ ଯୁଧିଷ୍ଠିର ମହାରାଜଙ୍କର ମନୋଭାବ ବୁଝି ନାରଦଙ୍କୁ କହୁଛନ୍ତି ତତୋ, ତାପରେ ରାଜନ ଜଗାମ ଭଗବାନ ଅମୋଘ ଅନୁଗ୍ରହ ବିଭୁ। ବ୍ରହ୍ମା ଯଦିଓ ଭଗବାନ ହେଉଛନ୍ତି ବିଭୁ, କିନ୍ତୁ ଏଠି ବ୍ରହ୍ମାଙ୍କୁ ମଧ୍ୟ ବିଭୁ ବୋଲି କୁହାଯାଇଛି, କାରଣ ତାଙ୍କର ମଧ୍ୟ ସେହିଭଳି ଭାବରେ ଶକ୍ତି ରହିଛି। ଚୈତନ୍ୟଚରିତାମୃତରେ ବର୍ଣ୍ଣନା କରାଯାଇଛି ଭଗବାନଙ୍କର ଯଦିଓ ଅନନ୍ତ ଶକ୍ତି ରହିଛି, ତାକୁ ବିଶେଷ ଭାବରେ 64 କଳା ବୋଲି କୁହାଯାଏ। ଭଗବାନଙ୍କର 64 କଳା ଯେଉଁ ପୂର୍ଣ୍ଣ ଭାବରେ ତାଙ୍କର ସମସ୍ତ କିଛି ଜ୍ଞାନ ରହିଛି, ସମସ୍ତ କିଛି ଶକ୍ତି ରହିଛି। ଭଗବାନ ପାଖରେ ଜଣେ ସମର୍ପିତ ହେଲେ, ଜୀବତତ୍ତ୍ୱ ଯେଉଁମାନେ ଅଛନ୍ତି, ଯଦି ଭଗବାନ ପାଖରେ ସମର୍ପିତ ହେବେ, ସେସବୁ ଶକ୍ତି ସେମାନେ ପ୍ରାପ୍ତ ହେବେ। 50 ପର୍ଯ୍ୟନ୍ତ ସେମାନେ ତତ୍ତ୍ୱ ପ୍ରାପ୍ତ ହୋଇଯିବେ, 50 ପର୍ଯ୍ୟନ୍ତ ଶକ୍ତି ପ୍ରାପ୍ତ ହୋଇଯିବେ। ତେଣୁ ସେଭଳି ବିଭୁ ଭଳି, ଭଗବାନ ଭଳି ତାଙ୍କର ଶକ୍ତି ସବୁ ରହିଛି। ଅମୋଘ ସିଏ ଯାହା ବର ଦେଲେ ବ୍ୟର୍ଥ ହେବ ନାହିଁ, ଅମୋଘ ଭଗବାନ ଚାହିଁଥିଲେ ଏସବୁ ବରକୁ ଖଣ୍ଡନ କରି ମଧ୍ୟ ତାଙ୍କୁ ହତ୍ୟା କରିପାରିଥାନ୍ତେ, କାରଣ ଭଗବାନଙ୍କ ଶକ୍ତି ରହିଛି। କିନ୍ତୁ ଭଗବାନ ତାଙ୍କର ଭକ୍ତଙ୍କ କଥାକୁ କେବେ ହେଲେ ବ୍ୟର୍ଥ କରନ୍ତି ନାହିଁ, ସତ୍ୟଂ ବିଧାତୁ, ତାଙ୍କର ଭକ୍ତ ଯାହା ଚାହିଁବେ ସେଇଟାକୁ ସେ ସତ୍ୟରେ ପରିଣତ କରିବେ। ଏଥିପାଇଁ ଭଗବତ ଗୀତାରେ ଏତେ ଜ୍ଞାନ ଦେଲେ ଅର୍ଜୁନକୁ, କିନ୍ତୁ ଗୋଟିଏ ଜ୍ଞାନ ନିଜେ ପ୍ରଦାନ ନ କରି କହିଲେ ଅର୍ଜୁନ ତୁମେ ଏ ଜ୍ଞାନ ଦିଅ ଲୋକମାନଙ୍କୁ, ପ୍ରଭୁ କାହିଁକି ମୁଁ ଦେବି, ନା ମୋର ମୁଁ ଯଦି କଥା କହୁଛି କେତେବେଳେ ମୋର କଥାକୁ ମୋତେ ଭଙ୍ଗ କରିଦିଏ, ପ୍ରତିଜ୍ଞା ଭଙ୍ଗ ହୋଇଯାଏ, କିନ୍ତୁ ମୋର ଭକ୍ତ ପ୍ରତିଜ୍ଞା କେବେ ଭଙ୍ଗ ହେବ ନାହିଁ, ଭଙ୍ଗ କରିବି ନାହିଁ। ତେଣୁ କହିଲେ କୌନ୍ଦେୟ ପ୍ରତି ଜାଣି ନା ଆମେ ଭକ୍ତ ପ୍ରଣଶ୍ୟତି, ଏ କୁନ୍ତୀ ପୁତ୍ର ତୁମେ ଦୃଢ଼ ଭାବରେ ଘୋଷଣା କର ମୋର ଭକ୍ତର କେବେ ବିନାଶ ହେବ ନାହିଁ। ତେଣୁ ଭଗବାନ ତାଙ୍କର ଭକ୍ତଙ୍କର ବା ତାଙ୍କର ମୃଦ୍ୟ ତାଙ୍କର ସେବକଙ୍କର କଥାକୁ ସତ୍ୟରେ ରକ୍ଷା କରନ୍ତି, ସତ୍ୟରେ ପରିଣତ କରନ୍ତି, ତାଙ୍କର କଥାକୁ କେବେ ଭାଙ୍ଗି ଦିଅନ୍ତି ନାହିଁ, ତାଙ୍କର ଭକ୍ତ ଯାହା ଚାହାନ୍ତି ସେଇଟାକୁ ସେ ପୂରଣ କରନ୍ତି ଭଗବାନ। ତେଣୁ ବ୍ରହ୍ମା ଯେଉଁ ବର ଦେଲେ ବ୍ୟର୍ଥ ହେବ ନାହିଁ, କାରଣ ଭଗବାନ ତାକୁ ଆଶୀର୍ବାଦ ଦେଇଛନ୍ତି, ବ୍ରହ୍ମାଙ୍କୁ ଆଶୀର୍ବାଦ ଦେଇଛନ୍ତି, ଯାହାଫଳରେ ସେ ଯାହା ଚାହିଁବେ ସେଇଟା ବ୍ୟର୍ଥ ହେବ ନାହିଁ, ତାଙ୍କ ମନୋବିଳାସ ବ୍ୟର୍ଥ ହେବ ନାହିଁ। ତେଣୁ ପୂଜିତ ତତୋ ଜଗାମ ଭଗବାନ ଅମୋଘ ଅନୁଗ୍ରହ ବିଭୁ, ଏଭଳି ଭାବରେ ଅନୁଗ୍ରହ କରିଦେଲେ ହିରଣ୍ୟକଶିପୁ ପ୍ରତି। ତେଣୁ ପୂଜିତ ଅସୁରବର୍ଜୀର୍ଣ୍ଣ, ତା ପରିବର୍ତ୍ତେ ଅସୁରବର୍ଜ୍ୟ ଯେ ଅସୁରଶ୍ରେଷ୍ଠ ହିରଣ୍ୟକଶିପୁ ବ୍ରହ୍ମାଙ୍କୁ ଆ ପୂର୍ବରୁ ବର୍ଣ୍ଣନା କରାଯାଇଛି, କେମିତି ବ୍ରହ୍ମାଙ୍କୁ ସେ ଭଗବାନ ଭଳି ପୂଜା କରିଥିଲେ, ପ୍ରାର୍ଥନା କରିଥିଲେ, ସବୁ ସ୍ତୁତି କରିଥିଲେ। ବର୍ତ୍ତମାନ ପୁଣି ଥରେ ପୂଜା କରି ତାଙ୍କୁ ସ୍ତୁୟମାନ ବହୁତ ପ୍ରକାର ପ୍ରଶଂସା କରି ବହୁତ ପ୍ରକାର ସ୍ତୁତି କରି ସ୍ତୁୟମାନ ପ୍ରଜେଶ୍ୱରୀ ପ୍ରଜାରୁଶ୍ୱର ପ୍ରଜାମାନଙ୍କର ଅଧିପତି ପ୍ରଜାମାନଙ୍କର ଯେ ନିୟନ୍ତ୍ରଣକାରୀ ବ୍ରହ୍ମାକୁ ସେ ବହୁତ ଭାବରେ ପୂଜିତ କରି ସନ୍ତୁଷ୍ଟ କରି ତାଙ୍କୁ ବିଦାୟ କଲେ। ତେଣୁ ତତ୍ ଏବଂ ଲବ୍ଧ ବରୋ ଦୈତ୍ୟ ବିଭ୍ରତେ ବିଭ୍ରତେ ବିଭ୍ରତ ହିମମୟଂ ବପୁ ଏ ଯେଉଁ ବର ପ୍ରାପ୍ତ ହୋଇଗଲେ ତାଙ୍କ ଶରୀର ନଷ୍ଟ ହୋଇଯାଇଥିଲା, କିଛି ନଥିଲା, ଉଇଭୁଙ୍କା ହୋଇଯାଇଥିଲା, ତାଙ୍କ ଶରୀର କିଛି ନଥିଲା, ଖାଲି ଅସ୍ଥିରେ ସେ ଜୀବନ ଧାରଣ କରିଥିଲେ। କିନ୍ତୁ ବ୍ରହ୍ମାଙ୍କର ଯେଉଁ ରହିଛି ଦିବ୍ୟ ଜଳ ପ୍ରାପ୍ତ ହେଲେ ଏହାଦ୍ୱାରା ସେ ଗୋଟେ ଶରୀର ପ୍ରାପ୍ତ ହେଲେ କିଭଳି ଭାବରେ ନା ହେମମୟଂ ବପୁ ହେମମୟଂ ସୁବର୍ଣ୍ଣ ବର୍ଣ୍ଣର ଶରୀର ଧାରଣ କଲେ ହେମମୟଂ ବପୁ ବ୍ରହ୍ମାଙ୍କର କମଣ୍ଡଳରୁ ଯେଉଁ ଜଳ ସେ ସିଞ୍ଚନ କଲେ ସେ ସ୍ଥାନରେ ସେ ଗୋଟେ ହେମମୟ ବପୁ ପ୍ରାପ୍ତ ହେଲେ ସୁବର୍ଣ୍ଣ ଶରୀର ପ୍ରାପ୍ତ ହୋଇଗଲେ। ତେଣୁ ସେହିଭଳି ଭାବରେ ଆମେ ଯଦି ଭଗବାନଙ୍କ କୃପା ପ୍ରାପ୍ତ ହେବା କୃପା ଜଳରେ ସିକ୍ତ ହେବା ଆମେ ମଧ୍ୟ ଗୋଟେ ବପୁ ପ୍ରାପ୍ତ ହେବା କିଭଳି ବପୁ ସଚ୍ଚିଦାନନ୍ଦ ଶରୀର ଭଗବାନଙ୍କ ଯେଉଁଭଳି ଭାବରେ ଶରୀର ସଚ୍ଚିଦାନନ୍ଦ ଘନ ଭଗବାନ ଆମେ ସମସ୍ତଙ୍କର ସେ ଶରୀରରେ ରହିଛି। ବର୍ତ୍ତମାନ ଭୌତିକ ଜଗତରେ ଆମେ ଭଗବନ୍ଧନ ଭୋଗୁଥିବାରୁ ଗଧଦଶା ଭୋଗ କରୁଥିବାରୁ ଆମର ସେ ଶରୀରଟି ଲୁପ୍ତ ହୋଇକି ରହିଛି। କିନ୍ତୁ ଯେତେବେଳେ ଆମେ ଏ ଶରୀର ବନ୍ଧନ ମୁକ୍ତ ହେବା ସେତେବେଳେ ଆମେ ସେ ଶରୀର ପ୍ରାପ୍ତ ହେବା ସଚ୍ଚିଦାନନ୍ଦ ଶରୀର ପ୍ରାପ୍ତ ହେବା। ତେଣୁ ବର୍ତ୍ତମାନ ହେମମୟ ବପୁ ଗୋଟେ ସୁବର୍ଣ୍ଣ ଶରୀର ପ୍ରାପ୍ତ ହେଲେ ମଧ୍ୟ ସେ ମଧ୍ୟ ଗୋଟେ ବନ୍ଧନ ଭୌତିକ ଜଗତରେ ତିନି ପ୍ରକାର ସମସ୍ତେ ବନ୍ଧା ହୋଇକି ରହିଛନ୍ତି। କିଏ ସୁବର୍ଣ୍ଣ ଚେନ୍ରେ ବନ୍ଧା ହୋଇଛନ୍ତି, କିଏ ରଜତ ଚେନ୍ରେ ବନ୍ଧା ହୋଇଛନ୍ତି, କିଏ ଲୌହ ଚେନ୍ରେ ବନ୍ଧା ହୋଇଛନ୍ତି। ସୁବର୍ଣ୍ଣ ବପୁ ଯେତେ ସୁନ୍ଦର ଶରୀର ଥିଲେ ମଧ୍ୟ ସେ ଗୋଟେ ବନ୍ଧନ ସୁବର୍ଣ୍ଣ ହେମମୟ ବପୁ ଏବଂ ଲବ୍ଧ ବରୋ ଦୈତ୍ୟ ଏଇ ଦୈତ୍ୟ ଦୈତ୍ୟଙ୍କର ପୁତ୍ର ସେ ଏହିଭଳି ଭାବରେ ଗୋଟେ ବିଭ୍ରତ ହେମମୟ ବପୁ ଗୋଟେ ସୁନ୍ଦର ସୁବର୍ଣ୍ଣ ରୂପ ଧାରଣ କଲେ, ବହୁତ ଅତି ସୁନ୍ଦର ରୂପ ସେ ଧାରଣ କଲେ। ଏବଂ ଭଗବତୀ ଅକ୍ରୋ ଦ୍ୱେଷମ ଏତେ ବର ପ୍ରାପ୍ତ ହେଲେ ଏତେ ଶକ୍ତି ପ୍ରାପ୍ତ ହେଲେ କ'ଣ କଲେ ନା ଭଗବାନଙ୍କ ଦ୍ୱେଷ ଆରମ୍ଭ କରିବା କଲେ ଦ୍ୱେଷ କରିବାକୁ ଆରମ୍ଭ କଲେ ଭଗବାନଙ୍କୁ ଦ୍ୱେଷ କଲେ। ସେ ଯାଇଥିଲେ ସେଇଥିପାଇଁ ଭଗବାନ କେମିତି ହତ୍ୟା କରିବେ ବିଷ୍ଣୁଙ୍କୁ ହତ୍ୟା କରିବେ ସେଥିପାଇଁ ତପସ୍ୟା କରୁଥିଲେ। ଆଜି ସବୁ ବର ପ୍ରାପ୍ତ ହୋଇ ସବୁ ଶକ୍ତି ପ୍ରାପ୍ତ ହୋଇ ଭଗବାନଙ୍କୁ ଦ୍ୱେଷ କରିବା ପାଇଁ ଆରମ୍ଭ କଲେ ଭଗବତ ଦୋଷ। ପ୍ରକୃତିରେ ଆମର ସମସ୍ତେ ଭୌତିକ ଜଗତରେ ଯେଉଁମାନେ ଆମେ କଥିତ ହେଇଛେ ଆମେ ସମସ୍ତେ ଭଗବାନଙ୍କୁ ଦ୍ୱେଷ କରୁଛେ। ଭଗବାନଙ୍କୁ ଦ୍ୱେଷ କରୁଥିବାରୁ ଆମର ଏ ଭୌତିକ ଜଗତରେ ପତନ ହୋଇଛି। ତେଣୁ ଯେତେବେଳେ ଦ୍ୱେଷରୁ ଆମେ ମୁକ୍ତ ହେବା ଇଚ୍ଛା ଦ୍ୱେଷ ସମୁଦ୍ରେନ ଦ୍ୱନ୍ଦ୍ୱ ମୋହେନ ଭାରତ ସର୍ବଭୂତାନି ସମୂହ ସ୍ୱର୍ଗେ ଯାଆନ୍ତି ପରନ୍ତପ ଇଚ୍ଛା ଏବଂ ଦ୍ୱେଷ ଭଗବାନଙ୍କୁ ଦ୍ୱେଷ କରୁଛେ। ଭଗବାନ ଯେଉଁଭଳି ଭାବରେ ଉପଭୋଗ କରୁଛନ୍ତି ଆମର ସେହିଭଳି ଭାବରେ ଉପଭୋଗ କରିବା ପାଇଁ ଇଚ୍ଛା ହେଉଛି। ଏଇଥିରୁ ଆମର ଏ ଭୌତିକ ଜଗତ ଆରମ୍ଭ ହେଉଛି, ଭୌତିକ ଜୀବନ ଆରମ୍ଭ ହେଉଛି। ତେଣୁ ବର୍ତ୍ତମାନ ଏତେ ଶକ୍ତି ପ୍ରାପ୍ତ ହୋଇ ଏ ଶକ୍ତିର ମାନେ ଠିକ୍ ଭାବରେ ସେଟାକୁ ବ୍ୟବହାର ସୁବ୍ୟବହାର କଲେ ନାହିଁ, ଦୁର୍ବ୍ୟବହାର ଆରମ୍ଭ କରିବା କଲେ ଆରମ୍ଭ କଲେ ଭଗବାନ ସେଥିପାଇଁ ଆମକୁ ଯେତିକି ଶକ୍ତି ଦେଇଛନ୍ତି ସେତିକି ଶକ୍ତିରେ ଆମେ ଭଗବାନଙ୍କ ସେବା କରିବା। ଆମେ ଯଦି କହିବା ଆମେ ଅଧିକ ଶକ୍ତି ପ୍ରାପ୍ତ ହେବା ତାହେଲେ ସେ ଶକ୍ତିର ଦୁର୍ବ୍ୟବହାର କରାଯିବ। ଆମେ କେତିକି ଶକ୍ତି ଧାରଣ କଲେ ଆମେ ଠିକ୍ ଭାବେ ରହିପାରିବା ଭଗବାନ ଜାଣନ୍ତି, ସେଥିପାଇଁ ସେତିକି ଶକ୍ତି ଆମକୁ ଦେଇଛନ୍ତି। ଆମେ ଯଦି ବହୁତ ଗୋଟେ ଅଧିକ ଶକ୍ତି ଦେଇଦେବେ ତାହେଲେ ଆମେ ସେଟା ଦୁରୁପଯୋଗ କରିବା। ତେଣୁ ସେ କ'ଣ କଲେ ନା ଭଗବତୀ ଅକ୍ରୋ ଦ୍ୱେଷମ ଭଗବାନ ପ୍ରତି ଦ୍ୱେଷ କରିବା ପାଇଁ ଆରମ୍ଭ କଲେ, ଈର୍ଷା କରିବା ପାଇଁ ବା ବିଦ୍ୱେଷ କଲେ, ତାଙ୍କ ପ୍ରତି ଦ୍ରୋହ କରିବେ। କାହିଁକି କଲେ ନା ଭ୍ରାତୁର ବଦ୍ଧ ମନୁସ୍ମରଣ ଭାଇଙ୍କର ବଦ୍ଧ କରିଥିଲେ ଭଗବାନ ହିରଣ୍ୟାକ୍ଷକୁ ଭଗବାନ ବଦ୍ଧ କରିଥିଲେ ସେହି କଥାକୁ ମନେ ପକାଇଲେ ଦ୍ୱେଷ ଭ୍ରାତୁର ବଦ୍ଧ ମନୁସ୍ମରଣ ଖାଲି ମନେ ପକାଇଲା ନାହିଁ, ସବୁବେଳେ ଚିନ୍ତା କରୁଥିଲି, ଅନୁସ୍ମରଣ ସବୁବେଳେ ଚିନ୍ତା କରୁଥିଲେ, ମୋର ଭାଇ କିଛି ହତ୍ୟା, ମୋର ଭାଇ ଏଇଟାଙ୍କ ମନ୍ତ୍ର ଆମେ କହୁଛୁ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ପ୍ରଭୁ ଆପଣ ଯାହା କଲେ ମଧ୍ୟ ଆପଣ ଆମର ଭଜନୀୟ, ଆମେ ଆପଣଙ୍କୁ ଚିନ୍ତା କରିବୁ। ପ୍ରହ୍ଲାଦ ମହାରାଜ ଚିନ୍ତା କଲେଣି, ମୋର ପିତାଙ୍କୁ ବଧ କଲେ, ସେ ଭଗବାନଙ୍କ ଶରଣରେ ଗଲେ, ତେଣୁ ଏ ସବୁ ଅନୁସ୍ମରଣ ସବୁବେଳେ ଚିନ୍ତା କରୁଥିଲା। ତାଙ୍କର ପୁତ୍ର ସିଏ ମଧ୍ୟ ଅନୁସ୍ମରଣ କରୁଥିଲେ, ସିଏ ମଧ୍ୟ ସ୍ମରଣ କରୁଥିଲେ, ସବୁବେଳେ ଭଗବାନଙ୍କୁ ସବୁବେଳେ ସ୍ମରଣ କରୁଥିଲେ, ହରିଙ୍କର ସବୁବେଳେ ସ୍ମରଣ କରୁଥିଲେ। ଆମେ ଶୁଣିବା ଏ ଅଧ୍ୟାୟର ଅନ୍ତିମରେ ବର୍ଣ୍ଣନା କରାଯିବ, ସବୁବେଳେ ଭଗବାନଙ୍କୁ ସ୍ମରଣ କରୁଥିଲେ, କିନ୍ତୁ ଭଗବାନଙ୍କୁ ଭକ୍ତ ହିସାବରେ ସ୍ମରଣ କରୁଥିଲେ, କିନ୍ତୁ ଇଏ ଯେଉଁ ସ୍ମରଣ କରୁଥିଲେ ଇଏ ମଧ୍ୟ ସ୍ମରଣ କରୁଥିଲେ, ଭାଇକୁ ବଧ କରିଛନ୍ତି, ମୋର ଇଏ ଭଗବାନ ଇଏ ହରି ହରି ବୋଲି କହୁଥିଲେ, କାହିଁକି ନା ମୋର ଭାଇଙ୍କ ଜୀବନକୁ ହରଣ କରିଛନ୍ତି ହରି, କିନ୍ତୁ ଭଗବାନ ନରହରି ରୂପେ ଆସିଲେ ହରି, ସେ ଅନୁସ୍ମରଣ ସେ ହରିଙ୍କର ସବୁବେଳେ ଚିନ୍ତା କରୁଥିଲେ, ବର୍ଣ୍ଣନା କରାଯାଏ ଖାଇଲା ପିଇଲା ସବୁବେଳେ ସେ ଚିନ୍ତା କରୁଥିଲେ ଅନୁସ୍ମରଣ। ସେଥିପାଇଁ ଆମର ପ୍ରଥମେ ସେ କଥା କହିଥିଲେ ନାରଦ ମୁନି, ଯେଉଁଭଳି ଭାବରେ ଯଥା ବୈରାମ ବନ୍ଧେନ, ଶତ୍ରୁ ଭାବରେ ଯେଭଳି ଜଣେ ଭଗବାନଙ୍କ ପାଖରେ ମନ ଲଗାଇ ପାରିବ, ତଥା ବୈରାମ ବନ୍ଧେନ ଭକ୍ତ ମର୍ତ୍ତ ତନ୍ମୟତା ନିଆ ନ ତଥା ଭକ୍ତି ଯୋଗେନ ଇତିମେ ନିଶ୍ଚିତା ମତି। ନାରଦ ମୁନି କହୁଛନ୍ତି ଯୁଧିଷ୍ଠିର ମହାରାଜଙ୍କୁ, ଯେଭଳି ବୈରବନ୍ଧନରେ ଶତ୍ରୁ ଭାବରେ ଜଣେ ଭଗବାନଙ୍କର ପ୍ରତି ମନୋନିବେଶ କରିପାରିବ, ସେଭଳି ଜଣେ ଭକ୍ତି ଭାବରେ କରିପାରିବ ନା। ତେଣୁ ଯାହା ସେଦିନ ସେ ପ୍ରସଙ୍ଗରେ ଆମେ ଆଲୋଚନା କରିଥିଲେ କହିବା ନାହିଁ, କିନ୍ତୁ ଏହିଭଳି ଭାବରେ ସେ ସବୁବେଳେ ସ୍ମରଣ କରୁଥିଲେ, କିନ୍ତୁ ବୈରବ ଭାବରେ ସ୍ମରଣ କରୁଥିଲେ, ତେଣୁକରି ସେ ଆନନ୍ଦ ପ୍ରାପ୍ତ ହୋଇପାରୁନଥିଲେ, ସବୁବେଳେ କ'ଣ ସବୁବେଳେ ତପ୍ତ ଅବସ୍ଥାରେ ରହୁଥିଲେ, ଆନନ୍ଦ ପ୍ରାପ୍ତ ହେଉନଥିଲେ। କିନ୍ତୁ ପ୍ରହ୍ଲାଦ ମହାରାଜ ସବୁବେଳେ ଭଗବାନଙ୍କ ସ୍ମରଣ କରୁଥିଲେ ଏବଂ ଆନନ୍ଦ ଅମ୍ବୁଧି ବର୍ଦ୍ଧନ, ତାଙ୍କର ଆନନ୍ଦ ସାଗର ବଢ଼ି ବଢ଼ିକା ଯାଉଥିଲା। ଇଏ ହେଉଛି ଭକ୍ତ ଏବଂ ଅଭକ୍ତ ତଫା, ଅଭକ୍ତ ଭଗବାନଙ୍କୁ ସ୍ମରଣ କଲେ ମଧ୍ୟ ସେ ଆନନ୍ଦ ପ୍ରାପ୍ତ ହୋଇପାରନ୍ତି ନାହିଁ, କିନ୍ତୁ ଭକ୍ତ ଯେହେତୁ ଅନୁକୂଳ ଭାବରେ ଭଗବାନଙ୍କୁ ସ୍ମରଣ କରୁଥିଲେ, ତେଣୁ ସେ ସବୁବେଳେ ଆନନ୍ଦ ସାଗରରେ ମଗ୍ନ ହୋଇକି ରହୁଥିଲେ। ତେଣୁ ଭାବାର୍ଥରେ ପଦ୍ମାନନ୍ଦ କହୁଛନ୍ତି, ଆସୁରିକ ଭାବାପନ୍ନ ବ୍ୟକ୍ତିମାନେ ଏହି ବ୍ରହ୍ମାଣ୍ଡର ସମସ୍ତ ଐଶ୍ୱର୍ଯ୍ୟ ଲାଭ କରିବା ସତ୍ତ୍ୱେ ମଧ୍ୟ ଭଗବାନ ପ୍ରତି ବିଦ୍ୱେଷ ଭାବ ପୋଷଣ କରନ୍ତି। ତେଣୁ ତାପରେ ସ୍ୱର୍ଗରେ କୁହାଯାଉଛି ଯେ ସ ବିଜିତ୍ୟ ଦିଶ ସର୍ବା ଲୋକାଶ୍ଚ ତ୍ରିଣ ମହାସୁର ଦେବାସୁର ମନୁଷ୍ୟ ଇନ୍ଦ୍ର ଗନ୍ଧର୍ବ ଗରୁଡ଼ ଉର୍ବାନ ସିଦ୍ଧ ଚାରଣ ବିଦ୍ୟାଧ୍ରାନ ଋଷିନ୍ ପିତୃ ପତିନ୍ ମନୁ ଯକ୍ଷ ରକ୍ଷ ପିଶାଚସାନ ପ୍ରେତ ଭୂତ ପତିନ୍ ଅପି ସର୍ବସତ୍ୱ ପତିନ୍ ଜିତ୍ୱା ବସମାନ ୟ ବିଶ୍ୱଜିତ ଯାହାର ଲୋକପାଳାନା ସ୍ଥାନାନ ସ ତେଜସା। ବହୁତ ଶକ୍ତି ପ୍ରାପ୍ତ ହୋଇଥିଲା, ଶକ୍ତିକୁ ଏହିଭଳି ଭାବରେ ବ୍ୟବହାର କରୁଥିଲା। ବିଜିତ୍ୟ ଦିଶ ସର୍ବା ଦଶ ଦିଶ ରହିଛି, ଦଶ ଦିଗ ରହିଛି, ଚାରି ଦିଗ ଆମେ ଜାଣିଛୁ ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ, ସେଭଳି ଭାବରେ ଚାରିଟି କୋଣ ରହିଛି, ବାୟୁ ମରୁତ ବାୟୁ ନୈରୁତ ଈଶ ଈଶାନ ଆଉ ଗୋଟେ ହେଉଛି କ'ଣ ଅଗ୍ନି, ଏ ଚାରି କୋଣ ରହିଛି ଏବଂ ଉର୍ଦ୍ଧ ଏବଂ ଅଧ ଏ ଦଶ ଦିଗ ବୋଲି କୁହାଯାଏ। ଏ ସବୁ ଦିଶକୁ ସେ ଜୟ କରିଦେଇଥିଲେ ସବିଜିତ୍ୟ, କାରଣ ତାଙ୍କ ସହିତ କିଏ ଅପ୍ରତିଦ୍ୱନ୍ଦ୍ୱୀ କେହି ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ, ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ, ଏ ବରପ୍ରାପ୍ତ ହୋଇଥିଲେ। ତେଣୁ ସବିଜିତ୍ୟ ଦିଶ ସର୍ବା ଲୋକାଂଶ ତିନ୍ ମହାସ୍ୱର, ତିନି ଲୋକକୁ ସେ ଜୟ କରିଗଲେ, ତିନି ଲୋକ ପୃଥିବୀ ଉପରେ ଯାହା ରହିଲା ସେ ହେଉଛି ଉପର ଲୋକ, ତଳେ ଯାହା ରହିଲା ସେ ହେଉଛି ନିଚ ଲୋକ, ଏହିଭଳି ଭାବେ ତ୍ରିଲୋକ ବୋଲି କୁହାଯାଏ, ଜଗତରେ ତିନୋଟି ଲୋକ ରହିଛି, ଚଉଦ ଭୁବନକୁ ରହିଛି ତ୍ରିଲୋକ ବୋଲି କୁହାଯାଏ, ତ୍ରିଲୋକ ଲୋକାନ୍ତ୍ରୀ ମହାସୁର ଏ ଅସୁର ଏତେ ଶକ୍ତିଶାଳୀ ଥିଲେ, ଦେବ ଅସୁର ମନୁଷ୍ୟ ଇନ୍ଦ୍ର ଗନ୍ଧର୍ବ ଗରୁଡ଼ ଉରଗାନ ସମସ୍ତଙ୍କୁ ଜୟ କରିଗଲେ, ବିଜୟ କଲେ, ସମସ୍ତଙ୍କୁ ଜୟ କରିଗଲେ। ସିଦ୍ଧ ଏଇ ଯେତେବେଳେ ନିହତ ହେବେ ସେମାନେ ସମସ୍ତେ ଆସିବେ, ସେମାନେ ସମସ୍ତେ ଆସି ଭଗବାନ ତୃପ୍ତି କରିବେ। କେମିତି ଇଏ ରାକ୍ଷସ ଇଏ ଅସୁର ଆମର ସବୁ ଶକ୍ତିକୁ ନେଇଯାଇଥିଲେ କହିବେ ସେଠି। ତେଣୁ ସିଦ୍ଧ ଚାରଣ ବିଦ୍ୟାଧର ଋଷି ପିତୃପତି ମନୁ ଯକ୍ଷ ରାକ୍ଷସ ପିଶାଚସା ପ୍ରେତ ଭୂତ ପତି ସର୍ବସତ୍ୱ ପତି ଜିତ୍ୱା ସମସ୍ତଙ୍କୁ ସେ ଜିତିଗଲେ। ସର୍ବସତ୍ୱ ପତି ଜିତ୍ୱା ବସମାନ୍ୟ ବିଶ୍ୱଜିତ ବିଶ୍ୱକୁ ସେ ଜୟ କରିଗଲେ, ଏତେ ଶକ୍ତି ପ୍ରାପ୍ତ ହୋଇଗଲେ। ଯାହାର ଲୋକପାଳନା ଯେତେ ସବୁ ଲୋକପାଳ ରହିଛନ୍ତି, ଲୋକପାଳ ଯେଉଁ ପାଳନ କରୁଛନ୍ତି ତାଙ୍କ ସେହି ଶକ୍ତି ରହିଛି ଇନ୍ଦ୍ର ବର୍ଣ୍ଣ ଯମ ଇତ୍ୟାଦି ଏବଂ ସେ ଲୋକପାଳ ତାଙ୍କଠାରୁ ସ୍ଥାନାନି ସତେଜସା ତାଙ୍କର ସବୁକିଛି ପାୱାରକୁ ନେଇଗଲେ କାଢ଼ି ନେଇଗଲେ। ତାଙ୍କର ତେଜ ଏତେ ଶକ୍ତି ସେ ପ୍ରାପ୍ତ ହୋଇଥିଲେ, ସମସ୍ତେ ତାଙ୍କ ପରାଜିତ ହୋଇଗଲେ, ବ୍ରହ୍ମା ତାଙ୍କୁ ବର ପ୍ରଦାନ କରିଛନ୍ତି। ତେଣୁ ଭାବାର୍ଥ କହୁଛନ୍ତି ଏହି ଶ୍ଳୋକର ଯେଉଁ ଗରୁଡ଼ ଯୋଗ କୁହାଯାଉଛି, ଗରୁଡ଼ ମାନେ ଗରୁଡ଼ ପରି ବିଶାଳ ପକ୍ଷୀମାନଙ୍କର ବସବାସ ପାଇଁ ଏକ ଗ୍ରହ ଲୋକ ରହିଛି। ଗୋପାଳ ମହାରାଜ କହନ୍ତି ଏଭଳି ଜୀବ ସବୁ ରହିଛନ୍ତି। ଆମର ବୈଜ୍ଞାନିକମାନେ ଯେଉଁ କହୁଥିଲେ ଗୋଟେ ଏଭଳି ଜୀବ ଥିଲା ବିରାଟ ବଡ଼ ଜୀବ, କ'ଣ ତା ନାଁଟା ମୁଁ ଭୁଲିଯାଏ, ଡାଇନୋସର ଡାଇନୋସର ପ୍ରଭୁପାଦ କ'ଣ ସେମିତି କିଛି ଜୀବ ନଥିଲେ, କିନ୍ତୁ ଏଭଳି ସବୁ ଜୀବ ରହିଛନ୍ତି। ସେ କହୁଛନ୍ତି ଯେମିତି ରହିଛନ୍ତି ତିମିଙ୍ଗିଳ, ତିମିଙ୍ଗିଳ ଶବ୍ଦ ଭାଗବତ ବର୍ଣ୍ଣନା କରାଯାଇଛି, ତିମିଙ୍ଗିଳ ତିମିକୁ ସେ ଗିଳିଦେବ। ଏବଂ ଆଉ ଗୋଟେ ଗୋଟେ ପକ୍ଷୀ ଅଛନ୍ତି ଯେ ଗୋଟିଏ ପ୍ଲାନେଟ୍ରୁ ଆଉ ଗୋଟେ ପ୍ଲାନେଟ୍କୁ ଯାଆନ୍ତି, ଏବଂ ସେମାନେ ଯେତେବେଳେ ବୁଲୁଥିଲା ବେଳେ ତାଙ୍କର ଯେଉଁ ସନ୍ତାନ ଯାତ କରନ୍ତି, ସିଏ ଆକାଶ ଭିତରେ ତଳକୁ ଖସନ୍ତି, ସେମାନେ ମଧ୍ୟ ପୁଣି ଉଡ଼ିବା ପାଇଁ ଆରମ୍ଭ କରନ୍ତି। ଏବଂ ସେମାନଙ୍କର ନାସ୍ତା ହେଉଛି କ'ଣ ନା ହାତୀମାନଙ୍କୁ ସବୁ ନାସ୍ତା କରନ୍ତି, ହାତୀମାନଙ୍କୁ ନେଇକି ସେମାନେ ଜଳଖିଆ କରନ୍ତି। ଏଭଳି ସେମାନେ ସବୁ ରହିଛନ୍ତି ପକ୍ଷୀ, ଏ ଗରୁଡ଼ ସେଇଭଳି ଭାବରେ ଗୋଟେ ତାଙ୍କ ଲୋକ ରହିଛି। ଆମର ଯେ ଗରୁଡ଼ ଭଗବାନଙ୍କର ବାହନ, ସେ ଗରୁଡ଼ ଅଲଗା, ସେ ଅନ୍ୟମାନେ ସବୁ ଏଇଭଳି ଭାବରେ ଜୟ କରିଗଲେ। ତେଣୁ ଦେବ ଜ୍ଞାନ ଶ୍ରିୟା ଦୁଷ୍ଟମ ଅଧ୍ୟାସେ ସ୍ମ ତ୍ରିପିଷ୍ଟବମ ମହେନ୍ଦ୍ର ଭବନ ସାକ୍ଷାତ ନିର୍ମିତ ବିଶ୍ୱକର୍ମଣା ତ୍ରୈଲୋକ୍ୟ ଲକ୍ଷ୍ମାୟତନମ ଧ୍ୟୁବାସ କ୍ଷୀଳ ଧିମତ। ତେଣୁ ବର୍ତ୍ତମାନ ତାଙ୍କ ରାଜଧାନୀ କଲେ ସ୍ୱର୍ଗ ଅଳକା ପୁରୀ, ମଝିରେ ରହିଛି ଆମର ଦିଲ୍ଲୀ ରହିଛି ରାଜଧାନୀ, ଭୁବନେଶ୍ୱର ରହିଛି ଓଡ଼ିଶାର ରାଜଧାନୀ, ସବୁ ସୁବିଧା ଥିବ ସେଥିପାଇଁ ରାଜଧାନୀ କରାଯାଇଛି। ସେହିଭଳି ଭାବରେ ବିଶ୍ୱର ରାଜଧାନୀ ସେ କଲେ, ସ୍ୱର୍ଗ ଅଳକା ପୁରୀକୁ କଲେ। ଦେବାନ ଦେବୋଦ୍ୟାନ ଶ୍ରିୟା, ଯେଉଁଠି ବହୁତ ପ୍ରକାର ସୁନ୍ଦର ସୁନ୍ଦର ଉଦ୍ୟାନ ରହିଛି, ନନ୍ଦନକାନନ ଇତ୍ୟାଦି ଉଦ୍ୟାନ ସବୁ ରହିଛି। ଜୁଷ୍ଟମ ଅଧ୍ୟାସେ ସ୍ମ ତ୍ରିପିଷ୍ଟବମ, ତ୍ରିପିଷ୍ଟବମ କହିଲେ ସ୍ୱର୍ଗଲୋକରେ, ସ୍ୱର୍ଗଲୋକରେ ଯେଉଁ ଦେବତାମାନଙ୍କର ଗୋଟିଏ ନାମ ତ୍ରିପିଷ୍ଟବମ। ତେଣୁ ସେଇଠି ସେ ତାଙ୍କର ରାଜଧାନୀ ସ୍ଥାପନ କଲେ। ମହେନ୍ଦ୍ର ଭବନ, ମହେନ୍ଦ୍ର ଇନ୍ଦ୍ର ତ ଆଉ ଇନ୍ଦ୍ର ଆଉ କ'ଣ କରିବେ, ଇନ୍ଦ୍ର ତାଙ୍କ ସେବକ ହୋଇ ରହିଛନ୍ତି, ଇନ୍ଦ୍ରପୁରୀକୁ ଖାଲି କରିଦେଲେ, ଇନ୍ଦ୍ରପୁରୀ ଖାଲି କର ନୋଟିସ୍ ଦେଇଦେଲେ, ତେଣୁ ଇନ୍ଦ୍ର ତାଙ୍କ ଭବନକୁ ଛାଡ଼ିଦେଲେ ସେହି ମହେନ୍ଦ୍ର ଭବନରେ। ମହେନ୍ଦ୍ର ଭବନ କିଭଳି ନା ସାକ୍ଷାତ ନିମିତ୍ତ ବିଶ୍ୱକର୍ମାଣା, ବିଶ୍ୱକର୍ମା ସାକ୍ଷାତ ନିର୍ମାଣ କରିଥିଲେ। ସ୍ୱର୍ଗର ଯେଉଁ ଶିଳ୍ପୀ ହେଉଛନ୍ତି ବିଶ୍ୱକର୍ମା, କ'ଣ ଖୁର୍ଦ୍ଧାର କହିଲା କ'ଣ ସବୁ ହେଇଯିବ, ଏଇଭଳି ଶକ୍ତି ଥିଲା ତାଙ୍କର। ସେଇଭଳି ଭାବରେ ବିଶ୍ୱକର୍ମା ସ୍ୱର୍ଗରେ ଯେଉଁ ନିର୍ମାଣ ସବୁ ହେଇଛି ଭବନ ସବୁ, ଅନ୍ୟମାନେ ନିର୍ମାଣ କରିଛନ୍ତି ବା ତାଙ୍କର ଡାଇରେକ୍ସନ୍ ରହିଛି, କିନ୍ତୁ ଇଏ ନିଜେ କରିଛନ୍ତି, ନିର୍ମାଣ କରିଛନ୍ତି ମହେନ୍ଦ୍ର ପୁରୀକୁ। ଯଦିଓ ବ୍ରହ୍ମାଙ୍କର ଲୋକ ଆଉ ସବୁଠାରୁ ଶ୍ରେଷ୍ଠ ଲୋକ, କିନ୍ତୁ ବ୍ରହ୍ମା ସବୁବେଳେ ସରଳ ଜୀବନଯାପନ କରନ୍ତି, ତପମୟ ଜୀବନଯାପନ କରନ୍ତି, କିନ୍ତୁ ଇନ୍ଦ୍ର ବହୁତ ଐଶ୍ୱର୍ଯ୍ୟ ଉପଭୋଗ କରନ୍ତି ସେ। ତେଣୁ ତାଙ୍କର ଭବନ ମଧ୍ୟ ସେହିଭଳି ଭାବରେ ଥିଲା, ବହୁତ ଐଶ୍ୱର୍ଯ୍ୟ ଥିଲା। ତ୍ରୈଲୋକ୍ୟ ଲକ୍ଷ୍ମ୍ୟାୟତନ, ଲକ୍ଷ୍ମୀ ସ୍ୱୟଂ ନିବାସ କରୁଥିଲେ, ସବୁପ୍ରକାର ଐଶ୍ୱର୍ଯ୍ୟ ସେଠି ଥିଲା। ଅଧ୍ୟୁଭାଷା ଥିଳ ଧିମତ, ସେଇଠି ସେ ବର୍ତ୍ତମାନ ତାଙ୍କ ରାଜଧାନୀକୁ ସ୍ଥାପନ କଲେ। ରିଧିମତ ସମସ୍ତ ଐଶ୍ୱର୍ଯ୍ୟ ଆସି ସେଠି ରହିଲା, କାରଣ ଶକ୍ତି ପାଇଛନ୍ତି ନା, ସବୁ ଅଷ୍ଟାଙ୍ଗ ଯୋଗ ସିଦ୍ଧି ସେ ପ୍ରାପ୍ତ ହୋଇଛନ୍ତି, ଆଉ କିଛି ଭୌତିକ ଦର ନାହିଁ, ବାକି ନାହିଁ, କିଛି ପାଇନାହାନ୍ତି, ସବୁକିଛି ପାଇଯାଇଛନ୍ତି, ସବୁ ଐଶ୍ୱର୍ଯ୍ୟ ତାଙ୍କ ପାଖରେ ରହିଛି। ତେଣୁ ଭାବାର୍ଥରେ ପ୍ରଭୁପାଦ ମହାରାଜ କହୁଛନ୍ତି ଯେ ଉପରୋକ୍ତ ବର୍ଣ୍ଣନାରୁ କଥିତ ହୁଏ ଯେ ସ୍ୱର୍ଗ ଲୋକ ଆମର ମର୍ତ୍ତ୍ୟ ଲୋକଠାରୁ ହଜାର ହଜାର ଗୁଣରେ ଐଶ୍ୱର୍ଯ୍ୟ ଯୁକ୍ତ। ଆମେ ଯେତେ ଉନ୍ନତ ଲୋକକୁ ଯିବା ସେତେ ଶହେ ଗୁଣ ଅଧିକ ଅଧିକା ଐଶ୍ୱର୍ଯ୍ୟ ଭୌତିକ ଐଶ୍ୱର୍ଯ୍ୟ ପ୍ରାପ୍ତ ହେବା। ତେଣୁ ମନୁଷ୍ୟ ତିଆରି ଅପୂର୍ଣ୍ଣ ଯନ୍ତ୍ର ଦ୍ୱାରା ଅପୂର୍ଣ୍ଣ ଏଇଟାକୁ ଯେଉଁ ରହିଛି ସ୍ୱର୍ଗଟ କହିପାରି ରହିଛି, ଏଇଟାକୁ ବୈଜ୍ଞାନିକମାନେ ଦେଖିପାରିବେ ନାହିଁ ତାଙ୍କର ଯନ୍ତ୍ର ଦ୍ୱାରା, ଏହିସବୁ ଉଚ୍ଚତର ଲୋକର ଅନୁମାନ ପର୍ଯ୍ୟନ୍ତ ସେମାନେ କରିପାରିବେ ନାହିଁ। କିନ୍ତୁ ବୈଦିକ ଶାସ୍ତ୍ର ସବୁ ତଥ୍ୟପୂର୍ଣ୍ଣ ଅଟେ, ତେଣୁ ବୈଦିକ ଶାସ୍ତ୍ରରୁ ଏହି ସମସ୍ତ ବିଷୟ ସବୁ ପୂର୍ଣ୍ଣ ରୂପେ ଜାଣିବେ। ଏସବୁ କଳ୍ପନା ନୁହଁ, ଏସବୁ ଫ୍ୟାକ୍ଟ, ଏସବୁ ଘଟଣା, ପ୍ରକୃତ କଥା। ତେଣୁ ଏଇଭଳି ଭାବରେ ଯତ୍ର ସେ ସ୍ୱର୍ଗ କେମିତି ଐଶ୍ୱର୍ଯ୍ୟ ତାଙ୍କ ଥିଲା, ଯତ୍ର ବିଦ୍ରୁମ ସୋପାନା, ବିଦ୍ରୁମ ସୋପାନା କିଭଳି ତାଙ୍କର ଥିଲା ନା, ସେ ଯେଉଁ ଭବନରେ ଯେଉଁ ରହିଛି ପାହାଚ ସବୁ ରହିଛି ସେସବୁ କେଉଁଥିରେ ତିଆରି ହୋଇଥିଲା, ପ୍ରବାଳ ପ୍ରବାଳରେ ତିଆରି ହୋଇଥିଲା, ବହୁତ ମୂଲ୍ୟବାନ ପ୍ରସ୍ତର ପ୍ରସ୍ତର ଚଟାଣ ସବୁ କେଉଁଥିରେ ତିଆରି ହୋଇଥିଲା, ମହାମୂଲ୍ୟ ମରକତ ମଣି। ଆଉ ସେ ସବୁ ରାଧାକୃଷ୍ଣ ମହାପୁର କହୁଥିଲେ ସେ କେଉଁଠି ଯାଇଥିଲେ ପାଶ୍ଚାତ୍ୟ ଜଗତକୁ, ସେଠି ଗୋଟେ ମରକତ ମଣି ବିକ୍ରି ହେଉଥିଲା ଦୋକାନରେ, ସେଇଟା ବହୁତ କଷ୍ଟଲି। ତେଣୁ ସେ ଚାହିଁଲେ ଦେଖିବା ପାଇଁ କେମିତି ସେ ବସ୍ତୁଟା ମରକତ ମଣି, କାହିଁକିନା ଭଗବାନଙ୍କର ଯେଉଁ ଶରୀର ଗୋଟେ ମରକତ ମଣି ସହିତ ତୁଳନା କରାଯାଏ, ମରକତ ମଣି ସହିତ ଉଜ୍ଜଳ ନୀଳମଣି ମରକତ ମଣି, ତେଣୁ ସେ ଦେଖିବା ପାଇଁ ଚାହିଁଥିଲେ। କିନ୍ତୁ ସେଠି ଡୁପ୍ଲିକେଟ୍ ସେଠି ଥିଲା, ଏ ମରକତ ମଣି ଅରିଜିନାଲ ମଣି ଯେ ଖଚି ଦେଇଛି ଚଟାଣ ସବୁ ମରକତ ମଣିରେ ତିଆରି, ଆମେ ମାର୍ବଲ କଲାରୁ କେତେ କଷ୍ଟ ହେଇଯାଉଛି। କାନ୍ଥ ସବୁ କେମିତି ହେଇଥିଲା ନା, ସ୍ଫଟିକ ମଣିରେ ତିଆରି ହେଇଥିଲା କାନ୍ଥ, କାନ୍ଥ ସବୁ ସ୍ଫଟିକ ସୁବିଧ, ସ୍ତମ୍ଭ ଗୁଡ଼ିକ ବୈଦୁର୍ଯ୍ୟ ମଣି, ବୈଦୁର୍ଯ୍ୟ ମଣିରେ ତିଆରି ହେଇଥିଲା, ଚନ୍ଦ୍ରତାପ ଯେଉଁ ରହିଥିଲା ଉପରେ ଯେଉଁ ଦିଆଯାଇଥିଲା ସୁନ୍ଦର ଭାବେ ଅଳଙ୍କୃତ ହେଇଥିଲା, ବହୁତ ସୁନ୍ଦର ତା ଅଳଙ୍କାର ସବୁ ଥିଲା। ଆସନ ସବୁ ରହିଛି ବସିବା ପାଇଁ ସେସବୁ ପଦ୍ମରାଗ ମଣି ଖଚିତ, ପଦ୍ମରାଗ ମଣି ଏବଂ ଦୁଗ୍ଧ ପେଣ ସଦୃଶ ରେଶମ ଶଯ୍ୟା ହିରଣ୍ୟ କଶିପୁ, କଶିପୁ କହିଲେ ବେଡ଼ ବୋଲି କୁହାଯାଏ, ହିରଣ୍ୟ କହିଲେ ସୁବର୍ଣ୍ଣ, ଏଇଭଳି ଭାବେ ଭୌତିକ ଉପଭୋଗ ସେ କରୁଥିଲା। ମୁକ୍ତା ଦ୍ୱାରା ଅଳଙ୍କୃତ ହୋଇଥିଲା, ମୁକ୍ତା ଦ୍ୱାରା ସେହି ପ୍ରାସାଦରେ ରହୁଥିବା ରମଣୀମାନେ ମଧ୍ୟ ଅତ୍ୟନ୍ତ ସୁନ୍ଦର ଦନ୍ତ ବିଶିଷ୍ଟ ଏବଂ ସେମାନଙ୍କର ମୁଖମଣ୍ଡଳ ସୌନ୍ଦର୍ଯ୍ୟ ଅତୁଳନୀୟ। ସେମାନେ ଯେତେବେଳେ ପ୍ରାସାଦ ମଧ୍ୟରେ ଏଣେତେଣେ ବିଚରଣ କରୁଥିଲେ ସେତେବେଳେ ସେମାନଙ୍କର ପାଦର ନୁପୁର ଅତ୍ୟନ୍ତ ମଧୁର ସ୍ୱରରେ ଧ୍ୱନିତ ହେଉଥିଲା ଏବଂ ରତ୍ନ ଫଳକରେ ସେମାନେ ପ୍ରତିବିମ୍ବିତ ହେଉଥିଲେ। ଆଉ ତାଙ୍କର ଆଇନା ବିଚାର ଦରକାର ନାହିଁ, ଯୁଆଡ଼େ ଗଲେ ସେଠି ରତ୍ନ ସବୁ ରହିଛି, ତାଙ୍କର ପ୍ରତିବିମ୍ବ ଦେଖା ହେଉଥିଲା, ତାଙ୍କର ସୌନ୍ଦର୍ଯ୍ୟକୁ ସେମାନେ ଦେଖୁଥିଲେ। କିନ୍ତୁ ଦେବତାମାନେ ଅତ୍ୟନ୍ତ ନିର୍ଯାତିତ ହେଉଥିଲେ, ନିର୍ଯାତିତ ହେଉଥିଲେ ଏବଂ ହିରଣ୍ୟକଶିପୁଙ୍କର ପଦଯୁଗଳରେ ମସ୍ତକ ଅବନତ କରି ସେମାନଙ୍କୁ ପ୍ରଣାମ କରିବାକୁ ହେଉଥିଲା। ଦେବତାମାନେ ଆସି ତାଙ୍କୁ ପ୍ରଣାମ ନିବେଦନ କରୁଥିଲେ, ଭଗବାନ ପ୍ରଣାମ ନକରି ତାଙ୍କୁ ପ୍ରଣାମ କରୁଥିଲେ। ସେ ଅର୍ଡ଼ିନାନ୍ସ ଜାରି କରିଦେଇଥିଲେ ଯେ କେହି ହରିଙ୍କର ଭଜନ କରିବେ ନାହିଁ, ସମସ୍ତେ ମୋର ଈଶ୍ୱର ମୋର ସମସ୍ତେ ଭଜନ କରିବେ। ବେଣ ଭଳି ବେଣ ଯେଉଁଭଳି ଭାବରେ କରିଥିଲେ ହିରଣ୍ୟକଶିପୁ ମଧ୍ୟ ସେଇଭଳି ଭାବରେ କରିଥିଲେ। ହିରଣ୍ୟକଶିପୁ ଅକାରଣରେ ଦେବତାମାନଙ୍କୁ ଅତ୍ୟନ୍ତ କଠୋର ଭାବରେ ଦଣ୍ଡ ଦେଉଥିଲେ, କିଛି କାରଣ ନଥିଲେ ମଧ୍ୟ ଦଣ୍ଡ ଦେଉଥିଲେ। ଏହିପରି ହିରଣ୍ୟକଶିପୁ ନିଜର କଠୋର ଶାସନ ଦ୍ୱାରା ସମସ୍ତଙ୍କୁ ନିୟନ୍ତ୍ରିତ କରି ସେହି ପ୍ରାସାଦରେ ବାସ କରୁଥିଲେ, ଏଇଭଳି ଭାବରେ ସେ ଉପଭୋଗ କରୁଥିଲେ। ତେଣୁ ବିଶ୍ୱନାଥ ଏ ପ୍ରଭୁପାଦ ମହାରାଜ ବିଶ୍ୱନାଥ ଚକ୍ରବର୍ତ୍ତୀଙ୍କ ଭାଷ୍ୟକୁ ମଧ୍ୟ ଉଦ୍ଧାର କରିଛନ୍ତି ଏଠି ଯେ ତସ୍ୟ ବେଣବତ୍ ଧର୍ମିଷ୍ଟ ଅଧର୍ମଷ୍ଟିତ୍ୱ ବି, ଯଦିଓ ବେଣ ମଧ୍ୟ ଅଧର୍ମୀ ଥିଲା କିନ୍ତୁ ଇଏ ଯେଉଁ ବେଣ ଯେଉଁ ଅଧର୍ମୀ ଥିଲା ଋଷିମାନେ ତାକୁ କ'ଣ ଅଭିଶାପ ପ୍ରଦାନ କରି ତାକୁ କ'ଣ ତାକୁ ବିନାଶ କରିଦେଲେ, କିନ୍ତୁ ଆକୁ କରିପାରିଲେନି କାହିଁକି ନା ବେଣ ମହାରାଜ ଭୃଗୁମାନଙ୍କର ଭୃଗୁ ଆଦି ମହର୍ଷିମାନେ ଯେଉଁ ଥିଲେ ବ୍ରାହ୍ମଣମାନେ ତାକୁ ଅଭିଶାପ ଦେଇକି ତାକୁ ବିନାଶ କରିଦେଲେ। ଇଏ କିନ୍ତୁ କ'ଣ କରିଥିଲେ, ହିରଣ୍ୟକଶିପୁ ଏପରି ପ୍ରଚଣ୍ଡ ଭାବରେ ଶାସନ କରୁଥିଲେ ଯେ ବିଷ୍ଣୁ ବ୍ରହ୍ମ ଓ ଶିବଙ୍କ ବ୍ୟତୀତ ସମସ୍ତେ ତାଙ୍କ ଭାଇର ଭିତ ଥିଲେ। ଏଠି ରହିଛି ଲେଖା ହେଇଛି, ସେଇଟା ପଢ଼ିନି, ଏଠି କୁହାଯାଇଛି ତସ୍ମିନ୍ ମହେନ୍ଦ୍ର ଭବନେ ଯତ୍ର, ଏଇଟା ପରେ ଅଛି। ତେଣୁ ସେମାନେ ହିରଣ୍ୟକଶିପୁ ଭୃଗୁ ଆଦି ଋଷିମାନଙ୍କର ମଧ୍ୟ ଶକ୍ତିକୁ ନେଇଯାଇଥିଲେ, କାରଣ ଭୃଗୁଙ୍କ ସହିତ କେହି ସମକକ୍ଷ ହେଇପାରିବେ ନାହିଁ, ବ୍ରହ୍ମାଙ୍କ କ'ଣ ବ୍ରହ୍ମାଙ୍କ ବରରେ ଯେଉଁ ବର ପାଇଥିଲେ ହିରଣ୍ୟକଶିପୁ ତାଙ୍କ ସହିତ କେହି ସମକକ୍ଷ ହେଇପାରିବେ ନାହିଁ। ତେଣୁ ଏହି ବର୍ଣ୍ଣନାରୁ ବୁଝାଯିବ ଯେ ପୁଣ୍ୟକର୍ମ ଫଳରେ ଉଚ୍ଚତର ଲୋକ ଉନ୍ନୀତ ହେଲେ ମଧ୍ୟ ହିରଣ୍ୟକଶିପୁରେ ଅସୁରମାନଙ୍କ ଦ୍ୱାରା ଉପଦ୍ରୁତ ହେବାକୁ ହୁଏ, ତ୍ରିଲୋକରେ କେହି ନିରୁପଦ୍ରବ ଭାବେ ସୁଖ ଓ ସମୃଦ୍ଧି ଭୋଗ କରିପାରନ୍ତି ନାହିଁ। ଏତେ ଉନ୍ନତକୁ ଗଲେ ମଧ୍ୟ ସେଠି ବିଭିନ୍ନ ପ୍ରକାର ଉପଦ୍ରବ ରହିଛି। ତେଣୁ ଏଇଠି ସେ କହୁଛନ୍ତି ଯେ ଏଇଠି ଏଇ ଶ୍ଳୋକ କହିଛନ୍ତି, ତମଙ୍ଗ ମତଙ୍ଗ ମଧୁ ମଧୁନୋରୁ ଗନ୍ଧିନା ବିବୃତ ତାମ୍ରାକ୍ଷ ମଶିଷ ଧିଷ୍ଣପା ଉପାସତୋପାୟନ ପାଣି ଭି ବିନା ତ୍ରିଭି ତପୋ ଯୋଗ ବଡ଼ ପ୍ରସାଦ କଦମ ତମଙ୍ଗ। ଏଇଟାକୁ ନାରଦ କହୁଛନ୍ତି ଯୁଧିଷ୍ଠ ମହାରାଜକୁ, ସେ ଯୁଧିଷ୍ଠ ମହାରାଜ ଉପରେ ବହୁତ ଆନନ୍ଦ ହେଇଯାଇ ଆନନ୍ଦିତ ହେଇ ପ୍ରୀତ ହେଇକି ତାଙ୍କୁ ମଧ୍ୟ ଅଙ୍ଗ ବୋଲି ସମ୍ବୋଧନ କରୁଛନ୍ତି। ତମଙ୍ଗ ମତଙ୍ଗ, ସେ ଏଭଳି ଭାବରେ ମତ ହେଇକି ରହିଥିଲା ଯୁଧିଷ୍ଠର, କ'ଣ କହିବି, ମଧୁନ ଉରୁଗନ୍ଧିନା, ଯେଉଁ ବାରଣ ମଦ ଦ୍ୱାରା ବହୁତ ଉରୁଗନ୍ଧ, ବହୁତ ସୁନ୍ଦର ଉରୁଗନ୍ଧ, ଉଗ୍ରଗନ୍ଧ, ଉଗ୍ରଗନ୍ଧ ବୋଲେ ମାନେ ଖରାପ ଗନ୍ଧ ନୁହଁ, ଭଲ ଗନ୍ଧ, ସୁଗନ୍ଧି, ବହୁତ ସୁଗନ୍ଧି ରହିଛି ଉରୁଗନ୍ଧିନା। ବିବୃତ ତାମ୍ରାକ୍ଷ, ଚକ୍ଷୁ ସବୁ ଲାଲ ହେଇଯାଉଥିଲା ମତ ହେଇକିରି, ଲାଲ ହେଇଯାଉଥିଲା ଚକ୍ଷୁ ସବୁ ତାମ୍ରାକ୍ଷ। ଅଶେଷ ଧିଷ୍ଣପା, ସମସ୍ତଙ୍କର ସେ ମୁକୁଟମଣି ଥିଲେ ଧିଷ୍ଣପା, ସମସ୍ତ ଗୃହଲକ୍ଷର ମୁଖ୍ୟ ବ୍ୟକ୍ତିଗଣ ତାଙ୍କର ସେବା କରୁଥିଲେ। ଉପାସକ ପାୟନ, ସମସ୍ତେ ଖାଲି ଉପାସନା କରୁନଥିଲେ, ତାଙ୍କର ସବୁ ଯାହା ସବୁ ରହିଛି ପ୍ରେଜେଣ୍ଟେସନ ରହିଛି ସବୁ ଆଣି ମୂଲ୍ୟବାନ ବସ୍ତୁ ସବୁ ଆଣି ଦେଇ ତାଙ୍କୁ ପ୍ରଣାମ କରି ତାଙ୍କୁ ସେବା କରି ତାଙ୍କ ସ୍ତୁତି ଗାନ କରି ଯାଉଥିଲେ। ବିନା ତ୍ରିଭି, ତିନି ଜଣ ଛାଡ଼ିଦେଲେ, କିଏ କିଏ, ବ୍ରହ୍ମା ବିଷ୍ଣୁ ଓ ଶିବ, ଏ ତିନି ଜଣ, ଏ ତିନି ଜଣ ଛାଡ଼ିଦେଲେ ଆଉ ସମସ୍ତଙ୍କୁ ସେ ଖଟାଉଥିଲେ। ତପ ଯୋଗ ବଡ଼ ଦୋଷା କଦମ, ଏଇ ଯେଉଁ ପଦପ୍ରାପ୍ତ ହେଇଥିଲେ ତପ ଯୋଗ ବଡ଼ ଦ୍ୱାରା, ତପ କରିଥିଲେ ନା, 36,000 ବର୍ଷ କାଳ ତପସ୍ୟା କରିଥିଲେ, ବହୁତ ଉଗ୍ର ତପସ୍ୟା କରିଥିଲେ, ତେଣୁ ଆ ଫଳରେ ସେ ଏଇଭଳି ଭାବରେ ସେ ଯେଉଁ ବାହା ଲାଭ କଲେ, ବର ଲାଭ କଲେ, ସେ ଏଇଭଳି ଭାବରେ ସେ ବରକୁ ଉପଯୋଗ କଲେ, ଅନ୍ୟମାନଙ୍କୁ ଉପଦ୍ରବ କରି ଅନ୍ୟମାନଙ୍କୁ କଷ୍ଟ ଦେଇ ସେ ଆନନ୍ଦ ପ୍ରାପ୍ତ ହେଉଥିଲେ। ଏ ଅଶୁଭ ସ୍ୱଭାବ ସମ୍ପନ୍ନ ବ୍ୟକ୍ତିଙ୍କର ଲକ୍ଷଣ। ତେଣୁ ଏଠି ପ୍ରଭୁପାଦ ମହାରାଜ କହୁଛନ୍ତି, ମାଧ୍ୱାଚାର୍ଯ୍ୟଙ୍କର ଗୋଟେ ଉକ୍ତିକୁ ଉଦ୍ଧାର କରି ସେ କହୁଛନ୍ତି, ଆଦିତ୍ୟ, ବସୁ ଓ ରୁଦ୍ର, ଏ ତିନି ପ୍ରକାର ଦେବତା ରହିଛନ୍ତି, ସେମାନଙ୍କର ତଳକୁ ମରୁତ, ସାଧ୍ୟ ଆଦି ଦେବତାମାନେ ଅଛନ୍ତି। ଦେବତାମାନଙ୍କ ଭିତରେ ମଧ୍ୟ ତାଙ୍କର କ୍ୟାଟେଗୋରି ରହିଛି। ଆଦିତ୍ୟ, ଆଦିତ୍ୟ କହିଲେ ଏମାନେ ହେଉଛନ୍ତି ଅଦିତିଙ୍କର ପୁତ୍ର। ବସୁ, ବସୁନା ପାଗସ୍ତାସ୍ମୀ, ବସୁମାନ କହିଲେ ଅଗ୍ନି, ଏମାନେ ବସୁ। ଏବଂ ରୁଦ୍ର, ରୁଦ୍ରାଣାମ ଶଙ୍କରସ୍ତାସ୍ମୀ, ରୁଦ୍ରମାନେ, ଏମାନେ ସବୁ ତିନି ପ୍ରକାର ଦେବତା ରହିଛନ୍ତି। ସେମାନଙ୍କ ତଳକୁ ଆଉ ରହିଛନ୍ତି ମରୁତମାନେ, ମରୁତ କହିଲେ ମରୁତସ୍ତାସ୍ମୀ, 49 ମରୁତ ରହିଛନ୍ତି। ଏବଂ ସାଧ୍ୟ, ବହୁତ ସିଦ୍ଧି ସେମାନେ ପ୍ରାପ୍ତ ହୋଇଛନ୍ତି, ସେମାନେ ମଧ୍ୟ ଦେବତା। ଏହି ପ୍ରକାର ଅନ୍ୟ ଅନେକ ଦେବତା ରହିଛନ୍ତି, ସମସ୍ତଙ୍କୁ ସେ ନିଜ ଅଧୀନରେ ରଖିକି ତାଙ୍କ ସେବା କରୁଥିଲେ। ଜଗୁ ମହେନ୍ଦ୍ରାସନମୋଦସାସ୍ତୁତ ବିଶ୍ୱାବସୁ ତୁମ୍ବରୁ ଅସ୍ମଦାଦୟ, ନାରଦମୁନି କହୁଛନ୍ତି ଅସ୍ମଦାଦୟ, ଆମେମାନେ ମଧ୍ୟ ତାଙ୍କର ଗୁଣଗାନ କରୁଥିଲୁ, ଜଗୁ ତାଙ୍କର ଗୁଣଗାନ କରୁଥିଲୁ। ଗନ୍ଧର୍ଭ ସିଦ୍ଧା ରୋଷେଇ ସ୍ତୁବନ ମୁହୁ, ଥରେ କରିଦେଲେ ହେବ କାରଣ ମୁହୁ ପ୍ରତିଦିନ ଆସି ଆଟେଣ୍ଡାନ୍ସ କିଆକୁ ପଡ଼ିବ, ଆଟେଣ୍ଡାନ୍ସ ଆଟ୍ ଟେନ୍ ଡ୍ୟାନ୍ସ, 10 ବେଳେ ଡ୍ୟାନ୍ସ କରିବେ, ନୃତ୍ୟ କରିବେ, ଆଟେଣ୍ଡାନ୍ସ ସେମାନେ ସେଭଳିଆ ରାଶି ତାଙ୍କର ସେବା କରୁଥିଲେ। ବିଦ୍ୟାଧରା ଅସରସ୍ତ ପାଣ୍ଡବ, ନାରଦମୁନି ଯୁଧିଷ୍ଠିରଙ୍କୁ କହୁଛନ୍ତି ପାଣ୍ଡବ, ଏହିଭଳି ଭାବରେ ଆମେ ମଧ୍ୟ ଆସି ତାଙ୍କର ସେବା କରୁଥିଲୁ, ନାରଦମୁନି ମଧ୍ୟ ସେବା କରୁଥିଲେ ତାଙ୍କର, ଏଭଳି ତ୍ରିଲୋକକୁ ସେ ଅଧିକାର କରି ରଖିଥିଲେ। ଏବଂ ସଏବ ବର୍ଣ୍ଣାଶ୍ରମୀ ଭି କ୍ରତୁଭି କ୍ରତୁଭି ଘୁରି ଦକ୍ଷିଣେଇ ଇଜ୍ୟମାନ ଆବିର୍ଭାଗାନ ଗ୍ରହିତ ସ୍ୱେନ ତେଜସା, ଯେଉଁମାନେ ବର୍ଣ୍ଣାଶ୍ରମ ଧର୍ମ ପାଳନ କରୁଥିଲେ, ସେମାନେ ଯେଉଁ ଯଜ୍ଞ ଅନୁଷ୍ଠାନ କରୁଥିଲେ, ସେସବୁ ଯଜ୍ଞ ଭାଗ ଦେବତାମାନଙ୍କୁ ସେ ପ୍ରଦାନ କରୁନଥିଲେ। ଦେବତାମାନେ ଯେଉଁ ଐଶ୍ୱର୍ଯ୍ୟ ସବୁ ଉପଭୋଗ କରନ୍ତି, ଏଇ ମର୍ତ୍ତ୍ୟ ଲୋକରେ ଯେଉଁ ତାଙ୍କୁ ଯଜ୍ଞ କରାଯାଏ, ସେ ଯଜ୍ଞ ଦ୍ୱାରା ସେମାନେ ସେମାନେ ଉପାସିତ ହୁଅନ୍ତି ବା ସେମାନେ ତାଙ୍କ ଯଜ୍ଞ ଭାବେ ପ୍ରାପ୍ତ ହୁଅନ୍ତି। ଦେବାନ ଭାଗବତ ନୀନ ସେ ଦେବା ଭାଗବତ ପରସ୍ପର ଭାଗବତ ଶ୍ରୀରମ ପରମ ଅବାପସତ ଭଗବତୀତା ତୃତୀୟଧ୍ୟାୟରେ ଭଗବାନ କଥା କହୁଛନ୍ତି। ଆମେ ଯେଉଁ ଯଜ୍ଞ କରୁଛେ ଏହାଦ୍ୱାରା ଦେବତାମାନେ ସମୃଦ୍ଧ ହୁଅନ୍ତି, କିନ୍ତୁ ଏଇ ଯେଉଁ ଯଜ୍ଞ କରୁଛେ ସେ ଯଜ୍ଞର ଫଳକୁ ସେ ନେଇଯାଉଥିଲେ, ଯଜ୍ଞଭାଗ ନେଇଯାଉଥିଲେ, ଯଜ୍ଞକୁ ସେ ନେଇଯାଉଥିଲେ, ଯଜ୍ଞଭାଗ ଦେଉନଥିଲେ, ତାଙ୍କୁ କୁହନ୍ତୁ ଦେଉନଥିଲେ, ତେଣୁ ସେ ଉପବାସ ରହିବାକୁ ପଡ଼ୁଥିଲା, ତାଙ୍କୁ ଖାଦ୍ୟ ମଧ୍ୟ ଗ୍ରହଣ କରିବାକୁ ପଡ଼ୁନଥିଲା। ତେଣୁ ଆଉ କ'ଣ ସବୁ ସେ ବ୍ୟବହାର କରୁଥିଲେ, ସେ ଯେଉଁ ବରପ୍ରାପ୍ତ ହେଲେ କିଭଳି ତାଙ୍କର ଶକ୍ତିକୁ ବ୍ୟବହାର କରୁଥିଲେ, ଅକୃଷ୍ଟ ପଚ୍ୟା ତସ୍ୟାସି ଆମର ଯେଉଁ ରହିଛି ରଘୁନନ୍ଦ ଧାମରେ ଆମେ ଚାଷ କରିକି ଫଳ ପ୍ରାପ୍ତ ହେଉଛେ ବା ପରିବା ପ୍ରାପ୍ତ ହେଉଛେ, କିନ୍ତୁ ହିରଣ୍ୟକଶିପୁ ଯେଉଁ କରୁଥିଲା ଅକୃଷ୍ଟ ପଚ୍ୟା କୌଣସି ବିନା ଚାଷରେ ମନକୁ ମନ ପୃଥିବୀ ସବୁ ଦେବ, ଆକୃଷ୍ଟ ପଚ୍ୟା ତସ୍ୟାସି ସପ୍ତଦ୍ୱୀପପତି ସପ୍ତଦ୍ୱୀପପତି ମହି, ସାତଟି ଦ୍ୱୀପ ରହିଛି, ଏ ସାତଟି ଦ୍ୱୀପରେ ନଅଟି ବର୍ଷ ରହିଛି, ଏ ସବୁକର ସେ ହେଉଛନ୍ତି ଅଧୀଶ୍ୱର ହେଇ ସବୁଠି କେଉଁଠି ଚାଷ କରିବା, ବିଶେଷ ଭାବରେ ପୃଥିବୀ ପୃଷ୍ଠରେ ସେସବୁ ହୁଏ, ପୃଥିବୀ ପୃଷ୍ଠରେ ସାତଟି ଦ୍ୱୀପ ରହିଛି ଏବଂ ନଅଟି ବର୍ଷ ରହିଛି, ତେଣୁ ଏସବୁ ତଥା କାମ ଦୁଧା ଗାବ ଗାଭୀମାନେ ମଧ୍ୟ ସବୁ ଯେତେ ଯାହା ଚାହିଁବା ସେମାନେ ପ୍ରଦାନ କରୁଛନ୍ତି, କାମ ଦୁଃଖା ଗାବ ଏବଂ ନାନାଶ୍ଚର୍ଯ୍ୟ ପଦମ ନବ, ନବ କହିଲେ ଆକାଶ, ଆକାଶରେ ବହୁତ ପ୍ରକାର କ'ଣ ଉପହାର ସେ ପ୍ରଦାନ କରୁଥିଲେ, ସମସ୍ତେ ସବୁ ଉପହାର ଦେଉଥିଲେ ହିରଣ୍ୟକଶିପୁକୁ, ଗୋଟିଏ ଲୋକ ସବୁ ଭୋଗ କରୁଥିଲା। ରତ୍ନାକରାଶ୍ଚ ରତ୍ନୌଘାଂ ତତ୍ପତ୍ୟଂ ଷ୍ଟୁ ଉର୍ମୁଭି, ରତ୍ନାକର ସମୁଦ୍ର ତାକୁ ରତ୍ନାକର ବୋଲି କୁହାଯାଏ, କାରଣ ସବୁ ରତ୍ନ ରହିଛନ୍ତି ତାଙ୍କ ଭିତରେ। ଆମେ ଶ୍ରୀଶ୍ରୀମନ୍ତ ଗୌରବ ଗୋସ୍ୱାମୀ ମହାରାଜ କହନ୍ତି ଏ ଯେଉଁ ସମୁଦ୍ର ଯେଉଁ ରତ୍ନାକର ରହିଛି ତା ଭିତରେ ସେଇଟାକୁ ପାଇବା, ରତ୍ନ ଭିତରକୁ ଗଲେ ପାଇବା, ଉପରେ ଖାଲି ଶାମୁକା ଗେଣ୍ଡା ଏସବୁ ପାଇବା। ସେହିଭଳି ଭାବରେ ଇଏ ମଧ୍ୟ ବୈଦିକ ଶାସ୍ତ୍ର ମଧ୍ୟ ରତ୍ନାକର, ଆ ଭିତରେ ଯେତେ ଜଣ ପ୍ରବେଶ କରିବ ସେତେ ରତ୍ନ ସବୁ ପ୍ରାପ୍ତ ହେବେ, ତେଣୁ ସେ ସମୟରେ ଭିତରକୁ ପ୍ରବେଶ କରିବା ଦରକାର ନଥିଲା। ରତ୍ନାକରଙ୍କର ପତ୍ନୀମାନେ ବା କ'ଣ ନଦୀମାନେ ସେମାନେ ସବୁ ଆଣି ରତ୍ନ ସବୁ ଦେଇଯାଉଥିଲେ, ତାଙ୍କର ଉର୍ମିରେ ତାଙ୍କର ଢେଉରେ ସବୁ ଆଣି ରତ୍ନ ପ୍ରଦାନ କରୁଥିଲେ, ତାଙ୍କ ପାଦ ତଳେ ଦେଇକି ଯାଉଥିଲେ। କ୍ଷାର ସିଧୁ ଘୃତ କ୍ଷୌଦ ଦଧି କ୍ଷୀର ଅମୃତ ଦୋକା ସବୁ ଯେଉଁ ସମୁଦ୍ର ରହିଛି ସବୁ ପ୍ରକାର ସବୁ ମିଳୁଥିଲା ତା ଦେହରୁ, କେଉଁଠି କ୍ଷୀର କ୍ଷୀର ଦେଉଥିଲେ, କେଉଁଠି ଅମୃତ କ'ଣ ସୁଧି ସିଧୁ କହିଲେ କ'ଣ ନା ସୁରା ସୁରା ଦେଉଥିଲେ, ସୁରା ସମୁଦ୍ର, କେଉଁଠି ଘିଅ ମିଳୁଥିଲା, କେଉଁଠି ଇଖୁରସ ଆଖୁରସ ମିଳୁଥିଲା, କେଉଁଠି ଦହି ମିଳୁଥିଲା, କେଉଁଠି କ୍ଷୀର ମିଳୁଥିଲା, କେଉଁଠି ଅମୃତ ମଧ୍ୟ ମିଳୁଥିଲା। ଯେଉଁ ଅମୃତ ଦେବତାମାନେ ପ୍ରାପ୍ତ ହୋଇଥିଲେ ଆଜି ସେ ସାଗର ଅମୃତ ସାଗର ଗୋଟେ ରହିଛି, ଏସବୁ ସାଗରମାନେ ଏସବୁ ପ୍ରଦାନ କରୁଥିଲେ, ହିରଣ୍ୟକଶିପୁ ପ୍ରଦାନ କରୁଥିଲେ, ଏତେ ଭୟ କରୁଥିଲେ ସେମାନେ, ସମସ୍ତେ ଭୟ କରିକି ରହିଥିଲେ, ତ୍ରିଲୋକ ତାପିତ ହୋଇକି ରହିଥିଲେ, ହିରଣ୍ୟକଶିପୁ ଏତେ ବଳଶାଳୀ ହୋଇଯାଇଥିଲା। ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି ଯେ ବ୍ୟାସଦେବ ଓ ସୁଖଦେବ ଗୋସ୍ୱାମୀଙ୍କ ପରି ମହାଜନମାନଙ୍କ ପ୍ରଦାନକୁ ଅନୁସରଣ କରି ଆମେମାନେ ବୈଦିକ ଶାସ୍ତ୍ର ଅନୁସାରେ ବ୍ରହ୍ମାଣ୍ଡର ଭୌଗୋଳିକ ବିବରଣୀ ପ୍ରଦାନ କରୁଛୁ। ଏସବୁ ବିଭିନ୍ନ ଲୋକରେ ଏସବୁ ରହିଛି, ସମୁଦ୍ର ସବୁ ରହିଛି, ତେଣୁ ଏଇ ପୃଥିବୀରେ ସେ ସବୁକିଛି ସେ ପ୍ରାପ୍ତ ହେଉଥିଲେ। ହିରଣ୍ୟକଶିପୁ ଏଭଳି ତାଙ୍କୁ ତାପିତ କରି ରଖିଥିଲେ, ସମସ୍ତେ ସେସବୁ ପ୍ରଦାନ କରୁଥିଲେ। ଏ ପୃଥିବୀରେ ଯେଉଁ ସବୁ ସମସ୍ତ ସାଗର ମହାସାଗର ରହିଛନ୍ତି ତାହା ଲବଣ ଜଳର ସମୁଦ୍ର, କିନ୍ତୁ ଏହି ବ୍ରହ୍ମାଣ୍ଡର ଅନ୍ୟାନ୍ୟ ଲୋକରେ ଏସବୁ ସମୁଦ୍ର ରହିଛି, କେଉଁଠି ଇଖୁରସ ରହିଛି, କେଉଁଠି ସୁରା ରହିଛି, କେଉଁଠି ଘୃତ ରହିଛି, ଦୁଗ୍ଧ ରହିଛି, ମଧୁରର ଜଳ ରସ ରହିଛି, ଏଭଳି ସବୁ ରହିଛି। ତେଣୁ ତାପରେ ସବୁ କହୁଛନ୍ତି ଶୈଳା ଦ୍ରୋଣୀ ବି ରା କ୍ରୀଡ଼ନ ସର୍ବ ଋତୁସୁ ଗୁଣାନ୍ ଦ୍ରୁମା, ସବୁ ଋତୁ ସବୁ ସମୟରେ ଆସି ସେବା କରୁଥିଲେ। ଏ ଗ୍ରୀଷ୍ମ ଋତୁରେ ତାପି ତ ବହୁତ ଗରମ ହୋଇଯାଉଥିଲେ, ତା ନୁହଁ, ସବୁ ଋତୁ ଏକ ସମୟରେ ରହୁଥିଲେ, ବସନ୍ତ ଋତୁ ଗ୍ରୀଷ୍ମ ଋତୁ ସବୁ ଋତୁ ଏକ ସମୟରେ ରହୁଥିଲେ। ଋତୁସୁ ଗୁଣାନ୍ ଦ୍ରୁମା ସବୁ ବୃକ୍ଷମାନେ ସବୁ ଋତୁରେ ଯେଉଁ ବର୍ତ୍ତମାନ ଆମ୍ବ ଫଳୁଛି, କିନ୍ତୁ ସବୁ ଋତୁରେ ତାଙ୍କର ଆମ୍ବ ଫଳୁଥିବ, ସବୁ ସମୟରେ ଆମ୍ବ ଫଳୁଥିବ, ସବୁ ଫଳ ଫଳୁଥିବ। ଦଧାର ଲୋକପାଳନ ଏକ ଏବ ପୃଥକ ଗୁଣାନ୍, ଏତେ ସମସ୍ତେ ତାଙ୍କର ଦଣ୍ଡରେ ମାନେ ଦଣ୍ଡରେ ଭୟଭୀତ ହୋଇ ଦଣ୍ଡକୁ ଭୟ କରି ସବୁକିଛି କାର୍ଯ୍ୟ କରୁଥିଲେ। ତେଣୁ ଇଥମ୍ ଏହିଭଳି ଭାବରେ ନିର୍ଜିତ କପୁ ଏକରାଡ୍ ବିଷୟାନ୍ ପ୍ରିୟାନ୍, ନିର୍ଜିତ କପୁ ସମସ୍ତ ଦିଗକୁ ସେ ଜୟ କରିଯାଇଥିଲେ, ଏତେ ଶକ୍ତି ପ୍ରାପ୍ତ ହୋଇଥିଲେ। ଏକରାଡ୍ ବିଷୟାନ୍ ପ୍ରିୟାନ୍, ଏକରାଡ୍ ଏକେଶ୍ୱର, ସିଏ ତାଙ୍କ ଉପରେ ଆଉ କିଏ ଅଛନ୍ତି ବୋଲି ସେ ଜାଣିନଥିଲେ, ନିଜକୁ ଭଗବାନ ବୋଲି ଘୋଷଣା କରିଥିଲେ। ତେଣୁ ବିଷୟାନ୍ ପ୍ରିୟାନ୍ ଏ ଭୌତିକ ବିଷୟ ସେ ଉପଭୋଗ କରୁଥିଲେ। ଯଥୋପଯୋଷଂ ଭୁଞ୍ଜାନ ନା ତୃପ୍ୟ ଅଜିତେନ୍ଦ୍ରିୟ, ଭୌତିକ ଉପଭୋଗ ଯେତେ କଲେ ମଧ୍ୟ ଜଣେ ତୃପ୍ତି ପାଇପାରିବ ନାହିଁ। ଭଗବତ ଗୀତାରେ ଭଗବାନ କହିଲେ, ଦେହି ସଂସ୍ପର୍ଶଦା ଭୋଗା ଦୁଃଖ ଯୌନ ଏବତେ ଆଦ୍ୟନ୍ତବନ୍ତ କୌନ୍ତେୟ ନତେଷୁ ରମତେ ବୁଦ୍ଧ। ବୁଦ୍ଧିମାନ ବ୍ୟକ୍ତି ଭୌତିକ ଐଶ୍ୱର୍ଯ୍ୟରେ ଆନନ୍ଦିତ ହୁଅନ୍ତି ନାହିଁ। ତେଣୁ ଇଏ ଯେତେ ଉପଭୋଗ କଲେ ମଧ୍ୟ ଭୁଞ୍ଜାନ ସବୁ ପ୍ରକାର ରହିଛି, ରୋଗ ବି ହେବନି, ରୋଗ ଡାଇବେଟିସ୍ ହେଇଛି ମିଠା ଖାଇପାରୁ ନା, ସେମିତି ନାହିଁ, କୌଣସି ରୋଗ ନାହିଁ, କୌଣସି ଶରୀରର କୌଣସି ଅସୁବିଧା ନାହିଁ, ଯାହା ଚାହିଁଲେ ଖାଇପାରିବେ, ଯେତେ ଯାହା ଉପଭୋଗ କରିପାରିବେ, କିଛି ଅସୁବିଧା ନାହିଁ। କିନ୍ତୁ ନା ତୃପ୍ୟ ଅଜିତେନ୍ଦ୍ରିୟ, କାରଣ ଇନ୍ଦ୍ରିୟମାନଙ୍କୁ ସେ ଜିତିପାରିନଥିଲେ, ସମସ୍ତଙ୍କୁ ଜିତିଦେଲେ କିନ୍ତୁ ଇନ୍ଦ୍ରିୟଙ୍କୁ ଜିତିପାରିଲେ ନାହିଁ ଅଜିତେନ୍ଦ୍ରିୟ। ତେଣୁ ଅଜିତେନ୍ଦ୍ରିୟ ବ୍ୟକ୍ତି ଯେତେ ଯାହା ଭୋଗ କଲେ ମଧ୍ୟ ସେ କେବଳ ତୃପ୍ତ ହେବ ନାହିଁ, ଆହୁରି ଅଧିକରୁ ଅଧିକ ଚାହିଁବ। ତେଣୁ ଭାବାର୍ଥରେ ଶ୍ରୀ ପ୍ରଭୁପାଦ ମହାରାଜ କହୁଛନ୍ତି, ଏହା ହେଉଛି ଆସୁକ ଜୀବନର ଏକ ଦୃଷ୍ଟାନ୍ତ। ଇଏ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି, ଇଦ ମଧ୍ୟ ମାୟାଲବ୍ଧ, ଇଦମ୍ ପ୍ରାପ୍ୟ ମନୋରଥମ, ଇଦମ୍ ଅସ୍ତିଧମ ପାଇଁ ଭବିଷ୍ୟତ ପୁନର୍ଧନମ, ଏହିଭଳି ଭାବରେ ତାଙ୍କର ଧାରଣା ଥିବ, ସବୁବେଳେ ତାଙ୍କର ପ୍ଲାନ୍ ଚାଲିଥିବ, ଏତିକି ମୁଁ ପାଇଛି ଆହୁରି ଏତିକି ପାଇବି, ସେ ଏଭଳି ପାଇବି, ତାପରେ ଏତିକି ପାଇବି, ତାପରେ ସେ ରାଧାବିନ୍ଦ ସେ ମଧ୍ୟ କଥା କହନ୍ତି। ଜଣେ ବ୍ୟକ୍ତି ବହୁତ ଦରିଦ୍ର ବ୍ୟକ୍ତି ଥିଲା, ସେ କ'ଣ ଗୋଟେ ବ୍ୟବସାୟ କରି ମେଣ୍ଢା ପାଳନ ନା କ'ଣ ଗୋଟେ କରି ଆସ୍ତେ ଆସ୍ତେ ତା'ର ସେ ଧନ ବୃଦ୍ଧି ହେଲା। ତେଣୁ ସେ ଚିନ୍ତା କଲା, ଏଇଭଳି ଭାବରେ କରିବି, ଏମିତି ଆହୁରି ଆହୁରି ବୃଦ୍ଧି ହେବ, ଆହୁରି ବୃଦ୍ଧି ହେବ, ଆହୁରି ଧନୀ ମୁଁ ହେଇଯିବି, ଏଇଭଳି ଭାବରେ ହେଇକି ମୁଁ ବିବାହ କରିବି। କ୍ଷୀର ନେଉଥିଲା, କ୍ଷୀର ବିଜନେସ୍ କରୁଥିଲା, କ୍ଷୀରରେ ପାଣି ମିଶି ବହୁତ ପଇସା ରୋଜଗାର କଲା। ତେଣୁ ଏହିଭଳି ଭାବରେ ସେ ଚିନ୍ତା କରୁଛି, କ୍ଷୀର ନେଲାବେଳେ ମୁଣ୍ଡରେ ରଖି କ୍ଷୀର ଚିନ୍ତା କରୁଛି, ଏଭଳି ଧନୀ ହେଇଯିବି, ମୋର ସ୍ତ୍ରୀ ଯେତେବେଳେ ମୋତେ ଅନୁରୋଧ କରିବ ଯେ ଗଣ୍ଡେ ଖାଇକିରି ଯାଅ ବା କେମିତି ଖାଇବାକୁ ନିଅ, ଖାଇଦିଅ ବର୍ତ୍ତମାନ, ନେଇ ଖାଏଙ୍ଗେ କହି ମୁଣ୍ଡ ହଲେଇ ଦେଲେ, ସେ ଯେଉଁ କ୍ଷୀର ଥିଲା ମୁଣ୍ଡରେ ସେ ପଡ଼ିଗଲା, ଭାଙ୍ଗିଗଲା। ସେଇଭଳି ଭାବରେ ଭୌତିକ ଜଗତରେ ଯେଉଁ ଉପଭୋଗ, ଏହିଭଳି ଭାବରେ ଆସୁର ଜୀବନ, ଏହିଭଳି ଭାବରେ ତାଙ୍କର ପ୍ଲାନ୍ ପ୍ରୋଜେକ୍ଟ ଚାଲିଥିବ, ଏମିତି କରିବି, ସେମିତି କରିବି, ସେମିତି କରିବି, ଆହୁରି ଅଧିକରୁ ଅଧିକ ଧନ ପ୍ରାପ୍ତ ହେବି। ଜଣେ ଭକ୍ତ ନ ହେବା ପର୍ଯ୍ୟନ୍ତ ଏଇ କଳ୍ପନା ତାଙ୍କର ଚାଲିଥିବ। ଭକ୍ତି ମାଧ୍ୟମ ମାର୍ଗରେ ଆସିକି ମଧ୍ୟ ଭକ୍ତମାନେ ଦେଖିବା, ଯଦି ଯେଉଁଠୁ ଦେଖିବା ଏଭଳି ଭାବରେ କାର୍ଯ୍ୟ କରୁଛନ୍ତି, ସେ ବୁଝିବାକୁ ପଡ଼ିବ ପ୍ରକୃତ ତାଙ୍କ ଭକ୍ତି ଆରମ୍ଭ ହେଇନାହିଁ। ଭାଗବତର ଗୋଟେ ଶ୍ଳୋକ ଅଛନ୍ତି, ପ୍ରଭୁପାଦ ମହାରାଜ ମଧ୍ୟ ସେଇଟାକୁ କହିଛନ୍ତି ଗୋଟେ ଭାବାର୍ଥରେ, ଯେଉଁଭଳି ଭାବରେ ଆମେ ଭକ୍ତି ମାର୍ଗରେ ଆଗଉଛେ କି ନାହିଁ କେମିତି ଜାଣିବା। ଏକାଦଶ ଦ୍ୱିତୀୟ ଅଧ୍ୟାୟରେ ନବଯୋଗେନ୍ଦ୍ର ସେ କଥା କହିଛନ୍ତି ଯେ ଯେଉଁଭଳି ଭାବରେ କ'ଣ ଭକ୍ତି ପରେଶାନୁଭବ ବିରକ୍ତି ଅନ୍ୟତ୍ର ଚୈତନ୍ୟ ଏକ କାଳ, ଆମେ ଭକ୍ତି କରୁଛେ ମାନେ ତିନୋଟି ଜିନିଷ ଏକ ସମୟରେ ହେଉଛି, ଭଗବାନ ପ୍ରତି ପ୍ରେମ ହେଉଛି, ଭକ୍ତି ପରେଶାନ ଭଗବାନଙ୍କର ଅନୁଭବ ସେହିଭଳି ଭାବରେ ହେଉଛି, ଏବଂ ଅନ୍ୟ ଯେଉଁ ଭୌତିକ ଆସକ୍ତି ରହିଛି ସେଥିରୁ ଆମେ ବିରକ୍ତି ଆସୁଛି ଆମର। ଏ ତିନୋଟି ଯାକ ଏକ ସମୟରେ ହେବ କିଭଳି ଭାବରେ ନା ଯତି ପ୍ରପଦ୍ୟ ମହାନସ ଦାସ ନତସ୍ୟୁ, ଯେଉଁଭଳି ଭାବରେ ଆମେ ବର୍ତ୍ତମାନ ପ୍ରସାଦ ପାଇବା, ପ୍ରସାଦ ପାଇଲା ବେଳେ ପ୍ରତି ଗୁଣ୍ଡାରେ ଆମର ତିନୋଟି ଜିନିଷ ହେଉଛି, କ'ଣ କ'ଣ ନା ତୁଷ୍ଟି ପୁଷ୍ଟି କ୍ଷୀଦପାୟ ଅନୁଭାସମ, ତୁଷ୍ଟି ସନ୍ତୁଷ୍ଟ ଆମେ ପ୍ରାପ୍ତ ହେଉଛେ, ଜୟ ଶ୍ରୀ ସୀତାରାମଙ୍କ ସମ୍ମାନ ସନ୍ତୋଷ ପ୍ରାପ୍ତ ହେଉଛେ, ବହୁତ ଟେଷ୍ଟ ହେଇଛି, ବହୁତ ତୁଷ୍ଟି ପ୍ରାପ୍ତ ହେଉଛେ, ପୁଷ୍ଟି ଶରୀର ମଧ୍ୟ ପୁଷ୍ଟି ହେଉଛି, ଏବଂ କ୍ଷୁଧା ମଧ୍ୟ ନିବାରଣ ହେଉଛି। ସେଭଳି ଭାବରେ ଏଇ ଭକ୍ତିରେ ଏଣେ ଅଗ୍ରଗତି କରୁଛନ୍ତି ବୋଲି ସେମାନେ ନିଜେ ଜାଣିବେ, ଆଉ କାହାକୁ କହିବାକୁ ଦରକାର ନାହିଁ, ସାର୍ଟିଫିକେଟ୍ ଦେବା ଦରକାର ନାହିଁ। ତେଣୁ ହିରଣ୍ୟକଶିପୁ ହେଉଛି ମାନବ ସମାଜର ଅତୃପ୍ତ ଅବସ୍ଥାର ଏକ ଜ୍ୱଳନ୍ତ ଦୃଷ୍ଟାନ୍ତ। ଏ ଉଦାହରଣ ପ୍ରସ୍ତୁତ କରୁଛନ୍ତି ଭଗବାନ ତାଙ୍କ ଲୀଳା, ଭଗବାନ ତାଙ୍କ ପାର୍ଶ୍ୱଦମାନଙ୍କ ଦ୍ୱାରା ପ୍ରଭୁପାଦ ମହାରାଜ ଗୋଟେ ସ୍ଥାନରେ କହିଛନ୍ତି, ଗୋଟିଏ ଲୀଳାରେ ସେ ଅନେକ କାର୍ଯ୍ୟ, ଅନେକ ସିଦ୍ଧି ତାଙ୍କର ହେଇଯାଏ, ଅନେକ କାର୍ଯ୍ୟ ସାଧନ ହେଇଯାଏ ଗୋଟିଏ ଲୀଳାରେ। ଏଇଥିରେ ଆମେ ଜାଣିବା ଭକ୍ତ ଯିଏ ଏଇ ଶିକ୍ଷା ଗ୍ରହଣ କରିବ, ଏତେ ଐଶ୍ୱର୍ଯ୍ୟ ପ୍ରାପ୍ତ ହେଇକି ମଧ୍ୟ ହିରଣ୍ୟକଶିପୁ ସୁଖ ପ୍ରାପ୍ତ ହେଇପାରିଲା ନାହିଁ, ତାହେଲେ ଆମେ କାହିଁକି ଐଶ୍ୱର୍ଯ୍ୟ ପଛରେ ଘୋଡ଼େଇବା? ଯେତିକି ଅଛେ, ଯେତିକି ଭଗବାନ ଦେଇଛନ୍ତି ସେତିକିରେ ଆମେ ସନ୍ତୁଷ୍ଟ ରହିବା, ଏ ଶିକ୍ଷା ସାଧକମାନଙ୍କ ପାଇଁ ଏ ଶିକ୍ଷା। ତେଣୁ ଯାହା ହଉ, ପରସ୍ପର କହୁଛନ୍ତି, ଏବଂ ଐଶ୍ୱର୍ଯ୍ୟ ମତ୍ସ୍ୟ ଧୃପ୍ତସ୍ୟ ଶାସ୍ତ୍ରବର୍ତ୍ତିନ କାଳ ମହାନ ବ୍ୟତିଆୟ ବ୍ରହ୍ମସାପ ମୁପେଉସ। କ'ଣ କଲେ ନା, ଏବଂ ଐଶ୍ୱର୍ଯ୍ୟ ମତ୍ସ୍ୟ, ଐଶ୍ୱର୍ଯ୍ୟ ଏଇଭଳି ଭାବରେ, ଏବଂ ଖାଲି ଏତିକି ନୁହଁ, ଏଇଭଳି ଭାବରେ ଅନେକ ଐଶ୍ୱର୍ଯ୍ୟ ରହିଛି, କେତେ ବର୍ଣ୍ଣନା କରିବେ ନାରଦ ମୁନି, ଏଇଭଳି ଭାବରେ ସେ ଐଶ୍ୱର୍ଯ୍ୟ ଉପଭୋଗ କରୁଥିଲା, ଏଇଭଳି ଭାବରେ ଏହିପରି ଭାବରେ ମାନେ ଆହୁରି ବହୁତ ଜିନିଷ ରହିଛି, ଏତେ କୁହାଯାଇ ନାହିଁ, ଆହୁରି ଅଧିକ ଐଶ୍ୱର୍ଯ୍ୟ ସେ ଉପଭୋଗ କରୁଥିଲା। ଏହିପରି ଭାବରେ ଐଶ୍ୱର୍ଯ୍ୟ ମତ୍ସ୍ୟ, ଐଶ୍ୱର୍ଯ୍ୟରେ ମତ ହେଇକି ପାଗଳ ଅବସ୍ଥାରେ ରହିଥିଲା, ଦୃପ୍ତସ୍ୟ ଶାସ୍ତ୍ରବର୍ତ୍ତିନ ଶାସ୍ତ୍ରକୁ ଉଲ୍ଲଂଘନ କରୁଥିଲା, ଶାସ୍ତ୍ର ସବୁ ପଢ଼ିଥିଲା, ତାକୁ ଜଣାପଡ଼ୁଛି ଶାସ୍ତ୍ର ସବୁ ପଢ଼ୁଥିଲେ, ସେ ଅସୁର ହେଇକିରି ମଧ୍ୟ ଶାସ୍ତ୍ର ପଢ଼ୁଥିଲେ, ଆମେ ଦେବ ମାନେ ଭକ୍ତ ହେଇକି ଯଦି ଶାସ୍ତ୍ର ନ ପଢ଼ିବା ଆଉ କ'ଣ କୁହାଯିବ, ଏ ଦୁର୍ଭାଗ୍ୟ କଥା, ଅସୁର ଜଣେଇକି ଶାସ୍ତ୍ର ପଢ଼ୁଛି, ସେ ଶାସ୍ତ୍ର କାହିଁକି ପଢ଼ୁଥିଲେ ନା, ଶାସ୍ତ୍ରକୁ ଉଲ୍ଲଂଘନ କରିବା ପାଇଁ। ଆମର ସେ ସେମାନେ ହରିଧର ମହାରାଜ କହନ୍ତି, ଯେଉଁ ଆମର ବୈଷ୍ଣବ ଆଚାର୍ଯ୍ୟମାନେ ରୂପ ଗୋସ୍ୱାମୀ, ସନାତନ ଗୋସ୍ୱାମୀ ଯେଉଁ ଶାସ୍ତ୍ର ରଚନା କରିଛନ୍ତି, କେତେ କଷ୍ଟରେ ରଚନା କରିଥିଲେ, ସେମାନଙ୍କର କେଉଁଠି ଗୃହ ନଥିଲା, ସେ ଗୃହରେ ବସି ରଚନା କରୁଥିଲେ, ଏକ ଏକ ବୃକ୍ଷ ମୂଳେ ଏକ ଏକ ରାତ୍ରି ଶୟନ, ଗୋଟିଏ ଗୋଟିଏ ବୃକ୍ଷ ମୂଳେ ଗୋଟିଏ ଗୋଟିଏ ରାତ୍ରି ରହୁଥିଲେ, ଆସକ୍ତି ଆସିଯିବ ବୋଲି, ରାତିରେ ତାଙ୍କର ଇଲେକ୍ଟ୍ରି ନଥିଲା, ପତ୍ର ଜାଳିକିରି ଗୋଟିଏ ପତ୍ର ଜାଳିବେ ସେ ଯେଉଁ ଆଲୋକ ହେବ ସେଥିରେ ରଚନା କରୁଥିଲେ, ଏଭଳି ରଚନା କାହା ପାଇଁ ରଚନା କରିଛନ୍ତି? ଆମେ ଯଦି ଶାସ୍ତ୍ର ଅଧ୍ୟୟନ ନ କରିବା, ପ୍ରଭୁପାଦ ମହାରାଜ ଦୁଇ ଘଣ୍ଟା ଶୋଉଥିଲେ, ଦୁଇ ତିନି ଘଣ୍ଟା ଶୟନ କରୁଥିଲେ, ଆମ ପାଇଁ ଶାସ୍ତ୍ର ସବୁ ରଚନା କରିଛନ୍ତି, ଆମେ ଯଦି ସେସବୁ ନ ପଢ଼ିବା ଆଉ ତାହେଲେ ଆମଠାରୁ ଅତବାଗ ଆଉ କିଏ, ଆମ ପାଇଁ କରୁଣା କରି ରଖିଦେଇଛନ୍ତି ଶାସ୍ତ୍ର ସବୁ, କିନ୍ତୁ ଆମେ ତାକୁ ପଢ଼ିବା ନାହିଁ, ଇଏ ଅସୁର ହେଇକି ଶାସ୍ତ୍ର ପଢ଼ୁଥିଲେ, ଆମେ ଭକ୍ତ ହିଁ ଶାସ୍ତ୍ର ପଢ଼ିବା ନାହିଁ, ତାହେଲେ କ'ଣ ଆମ ଭକ୍ତ ହେବାର ମୂଲ୍ୟ କ'ଣ ରହିଲା? ତେଣୁ ଏଇସବୁ ଆମ ସବୁ ଶିକ୍ଷା, ଏସବୁ ସାଧକମାନଙ୍କ ପାଇଁ ଏସବୁ ଶିକ୍ଷା ରହିଛି। ତେଣୁ ଏହିଭଳି ଭାବରେ ଶାସ୍ତ୍ର ବର୍ତ୍ତିନ ଶାସ୍ତ୍ର ଯାହା କହିଛି ତାକୁ ଉଲ୍ଲଂଘନ କରିବା, ଶାସ୍ତ୍ର ବିଷ୍ଣୁ କହିଛନ୍ତି କ'ଣ, ସ୍ୱୟମ୍ଭୁ ଦେବ ବେଦକୁ ସ୍ୱୟମ୍ଭୁ ବୋଲି କୁହାଯାଏ, କାରଣ ଭଗବାନଙ୍କଠାରୁ ଏ ଶାସ୍ତ୍ର ଆସୁଛନ୍ତି, ତେଣୁ ବିଷ୍ଣୁ ଯାହା ସବୁ କରିଛନ୍ତି ମୁଁ ସବୁ ବିପରୀତ କରିବି, ସର୍ବଦା ବିପରୀତାନ ସେ ବୁଦ୍ଧି, ଇଏ ହେଉଛି ତାମସିକ ବୁଦ୍ଧି, ଇଏ ହେଉଛି ଅସୁରକୁ ବୁଦ୍ଧି, ତେଣୁ ଶାସ୍ତ୍ରକୁ ଉଲ୍ଲଂଘନ କରିବି, କାରଣ ଶକ୍ତି ପାଇଛି କେହି ତାର କିଛି ଅମଙ୍ଗଳ କରିପାରିବେ ନାହିଁ, ସବୁ ଶାସ୍ତ୍ର ସବୁ ଶକ୍ତି ନେଇଯାଇଛନ୍ତି। ତେଣୁ କାଳ ମହାନ ବ୍ୟତିଆୟ, ଏହିଭଳି ଭାବରେ ବହୁତ କାଳ ବିତିଗଲା, କାଳ ମହାନ ବ୍ୟତିଆୟ ବ୍ରହ୍ମସାପ ମୁପେଉସ, ଏ କାହିଁକି ଏମିତି ହେଲା ନା, ବ୍ରହ୍ମସାପ ପ୍ରାପ୍ତ ହୋଇଥିଲେ, ଅବିଶା ଆମେ କହିଲେ ନା କର୍ମ ବାସନା, ଏ ଅସତ୍ ବାସନା ସବୁ ଜାତ ହେଉଛି, ଅସତ୍ ବାସନା ଗୋଟିକରୁ ଗୋଟିଏ ଅଧିକରୁ ଅଧିକ ହେଉଛି ଅସତ୍ ବାସନା, ବ୍ରହ୍ମସାପ ମହତ୍ କୋପରୁ ଏ ଅସତ୍ ବାସନା ଜାତ ହୁଏ, ମହତ୍ କୃପାରୁ ସତ୍ ବାସନା ଜାତ ହୁଏ। ତେଣୁ ଏହିଭଳି ଭାବରେ ଅସତ୍ ବାସନାରେ ଅଧିକରୁ ଅଧିକ ଭୌତିକ ଐଶ୍ୱର୍ଯ୍ୟ ଉପଭୋଗ କରିବା ପାଇଁ ସେମାନେ ଚାହିଁବେ, ହେଉଛି ଆମର ଆମର ସେ ରାଧାକୃଷ୍ଣ ସ୍ୱାମୀ ମହାରାଜ କହନ୍ତି, ଆମର ବୈଜ୍ଞାନିକମାନେ ଏମାନେ ସବୁ ଅସତ୍ ବାସନା, ଏମାନେ ମହତ୍ ବ୍ୟକ୍ତିଙ୍କର କୋପ ପ୍ରାପ୍ତ ହେଇକିରି ଅସତ୍ ବାସନା ତାଙ୍କ ଜାତ ହେଇଛି, ଅଧିକରୁ ଅଧିକ ଉପଭୋଗ କରିବା। ତେଣୁ ଏଇ ବାସନା ବିଷୟରେ ଏଇ ସପ୍ତମ ସ୍କନ୍ଧ ହେଉଛି ସେଇଟା ଉଦୟ କର୍ମ ବାସନା, ଏଥିରୁ ଆମେ ଶିକ୍ଷା କରିବା, ଆମର ଯଦି ଭୌତିକ ବାସନା ଜାତ ହେଉଛି ଆମେ ମହତ୍ କୃପା ପାଇଁ ଚେଷ୍ଟା କରିବା, ମହତ୍ ବ୍ୟକ୍ତିଙ୍କ କୃପା ପାଇଁ। ତେଣୁ ମାୟା ଏତେ ଐଶ୍ୱର୍ଯ୍ୟ ଏତେ ପ୍ରବଳ ଯେ ଜଡ଼ ଐଶ୍ୱର୍ଯ୍ୟ ଲାଭ କରିବା ମାତ୍ରେ ହିଁ ମନୁଷ୍ୟ ଶାସ୍ତ୍ରବିଧି ଲଙ୍ଘନ କରିବାକୁ ଆରମ୍ଭ କରେ, ସବୁ ଆସିଗଲା, ଶକ୍ତି ଆସିଗଲା, ଶାସ୍ତ୍ରକୁ ଆମେ ଇଏ କରିବା, ଶାସ୍ତ୍ରକୁ ଗ୍ରହଣ କରିବା ନାହିଁ, ଶାସ୍ତ୍ର କ'ଣ ଶାସ୍ତ୍ର ଉଲ୍ଲଙ୍ଘନ କରି କାର୍ଯ୍ୟ କରିବା, ଶାସ୍ତ୍ର ନିର୍ଦ୍ଦେଶ ମାନିବା ନାହିଁ। ଶକ୍ତି ଆସିଗଲେ ଏ ବ୍ୟବହାର ପୁଣି କରେ। ମନୁଷ୍ୟ ଯେତେବେଳେ ଶାସ୍ତ୍ରବିଧି ଲଙ୍ଘନ କରେ ସେତେବେଳେ ସେ ଧ୍ୱଂସପଥରେ ଅଗ୍ରସର ହେବାକୁ ଆରମ୍ଭ କରେ। ବର୍ତ୍ତମାନ ଧ୍ୱଂସପଥରେ ଅଗ୍ରସର ହେଉଛି। ଯେଉଁମାନେ ଯେତେ ଶାସ୍ତ୍ର ଭଗବତ ଗୀତାରେ, ସେଥିପାଇଁ ଭଗବତ ଗୀତାରେ ଅନ୍ତିମରେ ଭଗବାନ କହିଲେ, ଯହ ଶାସ୍ତ୍ରବିଧି ମୁତ୍ସୃଜ୍ୟ ବର୍ତ୍ତତେ କାମ କାରତ ନଅସ ସିଦ୍ଧି ମହାତ୍ ମୋଦି। ଶାସ୍ତ୍ରବିଧି ଉଲ୍ଲଙ୍ଘନ କରି ଯଦି ଆମେ କାର୍ଯ୍ୟ କରିବା କେବେରେ ସିଦ୍ଧି ପ୍ରାପ୍ତ ହୋଇପାରିବା ନାହିଁ। ତେଣୁ ଷୋଡ଼ଶ ଅଧ୍ୟାୟର ଅନ୍ତିମରେ ଭଗବାନ କହିଲେ, ଅସୁରମାନଙ୍କୁ ସାବଧାନ କରିଦେଲେ। ଅସୁରମାନେ ଦେବତାମାନେ ତ ଶାସ୍ତ୍ର ନୀତି ଅନୁସାରେ କାର୍ଯ୍ୟ କରିବେ, କିନ୍ତୁ ଦେବତା ଅସୁରମାନଙ୍କୁ ସେ ଶିକ୍ଷା ଦେଉଛନ୍ତି ଭଗବାନ ଅର୍ଜୁନଙ୍କ ମାଧ୍ୟମରେ। ତସ୍ମାତ୍ ଶାସ୍ତ୍ର ପ୍ରମାଣନ୍ତେ, ଆମେ ଯାହା କରିବା ଶାସ୍ତ୍ର ପ୍ରମାଣ ଅନୁସାରେ କାର୍ଯ୍ୟ କରିବା। ତେଣୁ ଏକୋଇଶ ଶ୍ଳୋକରେ କହ, ତସୁବ୍ରଦଣ୍ଡ ସବିଘ୍ନା ସର୍ବେ ଲୋକା ସପାଳକ ଅନ୍ୟତ୍ରା ଲବ୍ଧ ଶରଣା ଶରଣଂ ଜୟୁ ରଚ୍ୟୁତମ। ଆଉ କୌଣସି ଶରଣ ପାଇଲେ ନାହିଁ ଦେବତାମାନେ, ଆଉ କାହାର ଶରଣରେ ଭଗବାନଙ୍କ ଶରଣ ବ୍ୟତୀତ ଆଉ କେହି ତାକୁ ରକ୍ଷା କରିପାରିବେ ନାହିଁ। ଦେବତାମାନେ ଅନୁଭବ କଲେ ଆଉ ରକ୍ଷା ନାହିଁ, ତ୍ରାହି ତ୍ରାହି ଡାକିବାକୁ ଆରମ୍ଭ କଲେ। ତେଣୁ ତସ୍ୟ ଉଗ୍ରଦଣ୍ଡ ସମ୍ବିଘ୍ନା, ଏତେ ଦଣ୍ଡ ତାଙ୍କୁ ଦେଇଛି ପ୍ରଦାନ କରୁଥିଲେ, ସେ ବିଷୟରେ ପ୍ରଦାନ ମାନେ କ'ଣ କୁହାଯାଇ ନାହିଁ, ଖାଲି ଏଠି ଗୋଟିଏ ସଂକ୍ଷେପରେ କୁହାଯାଇଗଲା, ଗୋଟିଏ କ'ଣ ଦେଇଦେଲେ କ'ଣ ଏଇଟାକୁ କୁହାଯାଏ, ଗୋଟେ କ'ଣ ନ୍ୟାୟ ଏଇଟା କୁହାଯାଏ। ଏଇଥିରେ ଆମେ ଜାଣିବା କେତେ ପ୍ରକାର ଦଣ୍ଡ ରହିଛି ସେ ଦେଉଥିଲେ। ଉଗ୍ରଦଣ୍ଡ ଭଗବତ ଗୀତାରେ ଭଗବାନ କହିଲେ, ଦଣ୍ଡୱମ୍ ଜମତାମ ଅସ୍ମି, ଦଣ୍ଡଧାରୀଙ୍କ ଆମେ ତେଣୁ ବହୁତ ଯମରାଜ, କିନ୍ତୁ ଯମରାଜଙ୍କୁ ସେ ନିଜ କଣ୍ଟ୍ରୋଲରେ କରିଦେଇଥିଲେ, ତେଣୁ ସିଏ ବର୍ତ୍ତମାନ ଦଣ୍ଡଧାରୀ ହୋଇଗଲେ। ବହୁତ ଉଗ୍ରଦଣ୍ଡ ପ୍ରଦାନ କରୁଥିଲେ ଏବଂ ନ୍ୟାୟ ଅନୁସାରେ ଦେଉନଥିଲେ, ଅନ୍ୟାୟ ଭାବରେ ଦେଉଥିଲେ। କୁହାଗଲା ନା ଶାସ୍ତ୍ରବିଧି ଉତ୍ସର୍ଯ୍ୟ, ଶାସ୍ତ୍ରବିଧି ଉଲ୍ଲଙ୍ଘନ କରି କାର୍ଯ୍ୟ କରୁଥିଲେ। ତେଣୁ ସର୍ବେ ଲୋକ ସ୍ୱପାଳକା, ଲୋକପାଳମାନେ ଆଉ ତ୍ରାହି 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 ଚିତ୍କାର କଲେ, ଆଉ କିଏ ରକ୍ଷା ନାହିଁ। ତେଣୁ ଅନ୍ୟତ୍ର ଲବ୍ଧ ଶରଣା, ଆଉ କେଉଁଠି ଶରଣ ପ୍ରାପ୍ତ ହୋଇପାରିଲେ ନାହିଁ। ବ୍ରହ୍ମା ତ ତାଙ୍କୁ ଦେଇଛନ୍ତି, ଇଏ ବର ଦେଇଛନ୍ତି, ବ୍ରହ୍ମାଙ୍କ କ'ଣ ଯିବେ, ଶିବଜୀ ସେ ତାଙ୍କର ଧ୍ୟାନରେ ମଗ୍ନ ରହିଛନ୍ତି। ତେଣୁ ବର୍ତ୍ତମାନ ବିଷ୍ଣୁଙ୍କ ପାଖକୁ ଗଲେ, ଶରଣ ଯଯୌ ଅଚ୍ୟୁତଂ, ଭଗବାନ ଅଚ୍ୟୁତଙ୍କ ପାଖକୁ ଗଲେ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ। ତେଣୁ କୁହାଯାଏ, କେହି ଯଦି କୁକୁର ଲାଞ୍ଜ ଧରି ସମୁଦ୍ର ପାର ହେବାକୁ ଚାହେଁ ତାହେଲେ ସେ ନିଶ୍ଚୟ ଅତ୍ୟନ୍ତ ମୂର୍ଖ। ସେହିପରି ବିପଦ ସମୟରେ କେହି ଯଦି ଦେବତାମାନଙ୍କର ଶରଣାଗତ ହୁଅନ୍ତି ବୁଝିବାକୁ ହେବ, ସେ ମଧ୍ୟ ନିତ୍ୟାନ୍ତ ମୂର୍ଖ। ତେଣୁ ଏଇଭଳି ଭାବରେ ଦେବତାମାନେ ପ୍ରାର୍ଥନା କରୁଛନ୍ତି। ବର୍ତ୍ତମାନ ଆମର ପ୍ରାର୍ଥନାକୁ ଏଇଠି ରହିବ, ପ୍ରାର୍ଥନା ଚାଲିବ, ଭଗବାନ କ'ଣ ତା'ର ଉତ୍ତର ଦେବେ। ଆସନ୍ତାକାଲି ଆମେ ଶ୍ରବଣ କରିବା, ଆସନ୍ତାକାଲି ସଣ୍ଡେ ପ୍ରୋଗ୍ରାମ, କଥା ଚାଲୁ ରହିବ। ମୁଁ ଭାବୁଥିଲି ଆଜି ଶେଷ କରିବା ପାଇଁ, କିନ୍ତୁ ନାରାୟଣଙ୍କ କୃପାରୁ ଏଇଟା ବଢ଼ିଗଲା, ସପ୍ତାହଟା ବଢ଼ିଗଲା, ଦ୍ୱାଦଶ ଆହାରରେ ପରିଣତ ହୋଇଗଲା। ବାର ଦିନ ଧରି କଥା ଚାଲିବ ନୃସିଂହଦେବ କଥା। ତେଣୁ ବାର ଦିନ କ'ଣ, ମହାପ୍ରଭୁ ବାର ମାସ ଧରି ଶୁଣୁଥିଲେ, ଆମେ ତ ବାର ଦିନ ଶୁଣିବା। ତେଣୁ ଆମକୁ ସୌଭାଗ୍ୟ ମିଳିଲା, ଆମେ ଭଗବାନଙ୍କ କଥା ମହାପ୍ରଭୁଙ୍କ ଧାରାରେ, ମହାପ୍ରଭୁ ଯିଏ ବାର ମାସ ଧରି ଶ୍ରବଣ କରୁଥିଲେ ପ୍ରହ୍ଲାଦଙ୍କ କଥା, ଆମେ ବାର ଦିନ ଶ୍ରବଣ କରିବାର ସୁଯୋଗ ଆମକୁ ପ୍ରାପ୍ତ ହେବା। ତେଣୁ ଆମର କଥାକୁ ଏଇଠି ବିଶ୍ରାମ ଦେବା ପୂର୍ବରୁ ପଚାରିବା, କାହାର କିଛି ସନ୍ଦେହ ରହିଛି ବା ପ୍ରଶ୍ନ ରହିଛି, ନହେଲେ ଆମ କଥାକୁ ବିଶ୍ରାମ ଦେବା। ପରାଶର ପ୍ରଭୁଙ୍କର କିଛି ପ୍ରଶ୍ନ ନାହିଁ, ତେଣୁ ଆମ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ଶ୍ରୀପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେ ଗର୍ଭାତ୍ମଦ କି ଦାୟ ଗୌରମାନନ୍ଦେ। ଦେବତାମାନେ ପ୍ରାର୍ଥନା ଚାଲୁ ରହିଲା ଆଉ। ଘଣ୍ଟା ବାଜିନି ତ ରହିଲା, ଆଜ୍ଞା।
ଫୋନ୍ କୋଉଠି ହଜେଇଲୁ ତୋର କେତେଟା ଫୋନ୍ ଥିଲା ଯେ
ଫୋନ୍ ମିଳିବନି କୋଡ଼ିଏ ହଜାର ଟଙ୍କା ପାଖ କରିଦେବ।
କଣ ନେଇକି ଗଲୁ ଯାଇ କୁଆଡ଼େ ଗଲୁ କଣ ନେଇକି ଗଲାବେଳେ କଣ ନେଇକି ଗଲୁ ନା କୋଉଠି ଗଲୁ କୋଉଠି ଯାଇଥିଲୁ
ପ୍ରସାଦ ଘରେ ପାଇବୁ। ଖାଇବ ଘରେ ଖାଇଲେ ଲେଟ୍ ହବ ତମର।